श्रीमद्भागवतम
तृतीय स्कंद सप्तदशाध्याय
तिरोहितान्
दृष्ट्वा
मसा स्वेन
दैत्यराट्
वैश्यः
सिन्द्रान् देवगणान् शिवान् अपश्यान् व्यनदात् वृषम् स वै तिरोहितान्
दृष्ट्वा
महसा स्वेन दैत्यराट् सेन्द्रान् देवगणान्
शिवान्
सेन्द्रान् देवगणान् शिवान् अपश्यान् व्यनदत् वृषम्
स वै तिरोहितान् दृष्ट्वा
महसा स्वेन दैत्यराट् सेन्द्रान् देवगणान् शिवान् अपश्यान् व्यनदत् वृषम् शब्दं सः से वै वास्तविक तिरोहितान् तिरोहित दृष्ट्वा देखि महसा बळरे स्वेन निजर दैत्यराट् दैत्यमुख्य स इन्द्रान् इन्द्रं सह देवगणान् देवगण शिवान् मदमत्त अपश्यन् न पायि व्यनदत् गर्जनकला वृषं कुबुच्चस्वरे शुक्रानुवाद पूर्वरु बलदृप्त इन्द्रादि देवगणको देखिबाक न पाइ दैत्यश्रेष्ठ हिरण्याक्ष भाविला जे सेमाने बा देवगण तार बलवृद्धि सम्बन्धरे तिरोहित होइयैछन्ति बलवृद्धि समक्षरे तिरोहित होइयैछन्ति तेणु से खूब गर्जन करिबाक लागिला एथिरे कौन भागवत नहीं परवर्ती श्लोक 24 पाठ करिबा ततो निवृतः क्रीडिष्यन् गम्भीरं भीमनिस्वनम् बीजगाहे महासत्व बाढ़ मत्त इव द्विप अर्थात तत्परे से महाबली हिरण्यक्ष स्वर्गरु निवृत्त हो क्रीड़ा करने उद्देश्य गभीर और भयानक शब्द शब्दायमान समुद्र में मत्त हस्त सदृश अवगहन करने को लगला एत कौन सी श्लोक बावर्त नहीं पर श्लोक 25 पाठ करवा तस्मिन् प्रविष्टे वरुणस्य सैनिका जादुगणः सन्नधीया समाध्वासः अहन्यमाना अपि तस्य वर्चसा प्रदर्शिता द्रुतरं प्रदो द्रुभुः अर्थात से हिरण्यक्ष समुद्र मंदिर मध्यरे प्रवेश करिबारु वरुणकर सैन्य स्वरूप जलजंतु समूह अति भीत एवं हतबुद्धि होई ताद्वारा ताड़ित न होई सुधा तार तेजरे अभिभूत होई अति दूरकु पलायन करिबाक लागिले भागवत कहुच्चे जो भौतिकवादी असुरगण बेले बेले बड़ शक्तिशाली प्रतीत हुए समग्र पृथ्वी से प्रभुत्व विस्तार कर देखा जाए एठार देखा जा हिरण्याक्ष तार असुर बलवृत्ति साहय समग्र ब्रह्मांड प्रभुत्व विस्तार कर ଏବଂ ଦେବତାଗଣ ତାର ସାଧାରଣ ବଳ ଦୃଷ୍ଟି ଦେଖି ଭୀତତ୍ରସ୍ତ ହୋଇପଡ଼ିଥିଲେ। କେବଳ ଯେ ସ୍ୱର୍ଗର ଦେବତାଗଣ ହିରଣ୍ୟକଶିପୁ ହିରଣ୍ୟାକର ବଳ ବୀର୍ଯ୍ୟରେ ଭୀତତ୍ରସ୍ତ ହୋଇଥିଲେ ତାହା ନୁହେଁ, ସମୁଦ୍ରରେ ମଧ୍ୟ ଜଳଜନ୍ତୁଗଣ ସେମାନଙ୍କ ପ୍ରତାପରେ ଭୀତତ୍ରସ୍ତ ହୋଇଥିଲେ। ପ୍ରତାପ ପ୍ରଭୁ ପ୍ରପାଦ ପଦ୍ମରେ ମୋର ପ୍ରଣତି ନିବେଦନ କରି ଆଜି ଆମେ ଶ୍ରୀମଦ ଭାଗବତମ ତୃତୀୟ ସ୍କନ୍ଦ ସତର ଅଧ୍ୟାୟ 23-25 ଏହି ତିନୋଟି ଶ୍ଳୋକରେ ଆଲୋଚନା କରିବା। ଏହି ହିରଣ୍ୟାକ୍ଷ ଅଧିକ ବିଜୟ ଚାଲିଛି ବର୍ତ୍ତମାନ, ତେଣୁ ଜଣେ ଯେତେବେଳେ ବଳବାନ ହୋଇଯାଏ ସେ ସମସ୍ତଙ୍କ ଉପରେ ବିଜୟ ହାସଲ କରିବା ପାଇଁ ଚାହେଁ। ଏତେ ଶକ୍ତି ରହିଛି, ସମସ୍ତେ ତା'ର ପରାଧୀନରେ ରୁହନ୍ତୁ, ତା'ର ଅଧୀନରେ ରୁହନ୍ତୁ, ସମସ୍ତେ ତାକୁ ବିଜୟୀ ବୋଲି ଘୋଷଣା କରନ୍ତୁ। ଏ ଇଚ୍ଛା ଯେଉଁମାନଙ୍କର ବଳ ରହିଛି ସେ ଇଚ୍ଛାଟି ସେମାନଙ୍କର ଜାଗ୍ରତ ହୁଏ। ଯେତେବେଳେ ବହୁତ ଜଣେ ବହୁତ ବଡ଼ ବଳବାନ ହୋଇଯାଏ ସେତେବେଳେ ସେ ବଳକୁ ଦେଖିବା ପାଇଁ ମଧ୍ୟ ତା'ର ଇଚ୍ଛା ହୁଏ, ବଳକୁ ଦେଖେଇବ, କାହାକୁ ବଳ ଦେଖେଇବ। ଭଗବାନଙ୍କର ମଧ୍ୟ ତାଙ୍କର ଯେଉଁ ବଳ ରହିଛି, ଭଗବାନଙ୍କର ଯେଉଁ କୁହାଯାଇଛି ଭଗବତରେ ଭଗବାନ କହିଛନ୍ତି ଯେ ବଳମ ବଳବତ୍ତା ଯାହା କାମ ରାଗ ବିବର୍ଜିତମ। ଭଗବାନଙ୍କର ଯେଉଁ ବଳ, ଯେତେ ବଳବାନ ବ୍ୟକ୍ତି ଅଛନ୍ତି ସମସ୍ତେ ସେଇ ଭଗବାନଙ୍କର ବଳ ପ୍ରାପ୍ତ ହୁଅନ୍ତି, କିନ୍ତୁ ଅନ୍ୟ ଜୀବମାନଙ୍କର ବଳ ଏବଂ ଭଗବାନଙ୍କର ବଳ ଭିତରେ ତଫାତ ହେଉଛି। ଅନ୍ୟ ଜୀବମାନଙ୍କର ଏ କାମ ରାଗ ରହୁଥିବ, ବଳରେ କାମ ଏବଂ ରାଗ ରହିଛି, କିନ୍ତୁ ଭଗବାନଙ୍କର ଯେଉଁ ବଳ ରହିଛି ସେଥିରେ କାମ ରାଗ ବିବର୍ଜିତ। ବଳ ରହିଛି ମାନେ ବହୁତ ପ୍ରକାର କାମନା ଆସିବ, ବଳବାନ ବ୍ୟକ୍ତି କେତେ ଆମର ସବୁ ରହିଛି, ବିଭିନ୍ନ ପ୍ରକାର ବକ୍ସିଂ ଇତ୍ୟାଦି ସବୁ ରହିଛି, ବହୁତ ବଳବାନ ବ୍ୟକ୍ତି ସେ ଶ୍ରେଷ୍ଠ ଚାମ୍ପିଅନ ହେବା ପାଇଁ ଚାହିଁବ। ଆଜିକାଲି ଆମର ଇଣ୍ଡିଆରେ ହେଉଛି ନାହିଁ, କିନ୍ତୁ ଫରେନ୍ରେ ସବୁ ଯେଉଁ ରହିଛି ଯେଉଁ ବହୁତ ସୁନ୍ଦର ମାନେ ସବୁ କୁସ୍ତି କରି ମସଲ ସବୁ ବାହାରୁଛି, ସବୁ ଫାଇଟିଂ ଚାଲିଛି, ଲକ୍ଷ ଲକ୍ଷ ଟଙ୍କା ସବୁ ଡଲାର ସବୁ ସେମାନେ ସବୁ ଇଏ ପାଉଛନ୍ତି ସେଇଥିରେ, ଏବଂ ଲୋକମାନେ ମଧ୍ୟ ଦେଖୁଛନ୍ତି ତାଙ୍କର ଫାଇଟିଂ ଦେଖୁଛନ୍ତି, ଏମିତିକି ସ୍ତ୍ରୀ ଲୋକମାନେ ମଧ୍ୟ ଫାଇଟିଂ କରୁଛନ୍ତି। ତେଣୁ ଏଇ ଯେଉଁ ବଳ ରହିଛି, ବଳଙ୍କର ସାମର୍ଥ୍ୟ ଦେଖିବା ପାଇଁ ସମସ୍ତେ ଚାହିଁବେ, ବଳବାନ ବ୍ୟକ୍ତି, କିନ୍ତୁ ଭଗବାନ ସେଭଳି ତାଙ୍କର କାମନା ନାହିଁ, ବା ତାଙ୍କର ଏଇ ବଳ ରହିଛି ବୋଲି ତାଙ୍କର ଏ ରାଗ ବଳ ବୃଦ୍ଧି ଆସକ୍ତି ଏସବୁ ନାହିଁ, କାମ ରାଗ ବିବର୍ଜିତ ଭଗବାନଙ୍କର। କିନ୍ତୁ ସାଧାରଣ ବ୍ୟକ୍ତିମାନେ ଜୀବମାନେ ଯେତେବେଳେ ବଳ ପ୍ରାପ୍ତ ହୁଅନ୍ତି ସେଇ ବଳ ଦ୍ୱାରା ଗର୍ବିତ ହେଇ ଗର୍ବ ତାଙ୍କର ଆସିଯାଏ, ଏ ଗର୍ବ ବିଭିନ୍ନ ପ୍ରକାର ଯେଉଁ ଶକ୍ତି ରହିଛି ଏ ଶକ୍ତି ମାଧ୍ୟମରେ ତାଙ୍କର ସବୁ ଗର୍ବ ଆସେ। ତେଣୁ ଏଇ ଗର୍ବ ଭଗବାନ ଏ ଗର୍ବକୁ ଖଣ୍ଡନ କରନ୍ତି। ପରେ ସେଭଳି ଭାବରେ ଜଣେ ବହୁତ ବିଦ୍ୱାନ ବ୍ୟକ୍ତି ଥିଲେ, ଯେଉଁ କୁହାଯାଏ କେଶବ କାଶ୍ମୀରୀ, କେଶବ କାଶ୍ମୀରୀ ସେ ଏତେ ବିଦ୍ୱାନ ଥିଲେ ଯେଉଁ ତାଙ୍କର ଗର୍ବ ଆସିଲା, କାରଣ ସେ ବଳ ସେ ବିଦ୍ୟାର ବଳ ସେ ପ୍ରାପ୍ତ ହୋଇଛନ୍ତି, ତେଣୁ ସମସ୍ତଙ୍କୁ ପରାଜୟ କରିବା ପାଇଁ ସେ ଚାହିଁଲେ। ତେଣୁ ସମସ୍ତେ ମଧ୍ୟ ଭୀତତ୍ରସ୍ତ ହୋଇଗଲେ, ତାଙ୍କ ସହିତ କେହି ଯୁକ୍ତିରେ ସମକକ୍ଷ ହୋଇପାରୁନଥିଲେ, ସମସ୍ତେ ପରାସ୍ତ ହେଉଥିଲେ ତାଙ୍କ ପାଖରେ। କିନ୍ତୁ ଯେତେବେଳେ ସେ ଆସି ପହଞ୍ଚିଲେ ନଦିଆ ନବଦ୍ୱୀପରେ, କାଶ୍ମୀରରୁ ଆସନ୍ତି ସମଗ୍ର ଭାରତକୁ ଜୟ କରିବେ, ବିଜୟ ବୋଲି ଘୋଷିତ ହେବେ, ଏଇ ରହିଛି, ଏ କାମନା ରହିଛି, ଏତେ ଯେଉଁ ବିଦ୍ୟା ରହିଛି ଏ ବିଦ୍ୟାର ବଳଟା ପ୍ରକୃତିରେ ଜାଣନ୍ତି ନାହିଁ ସେମାନେ, ବା ଏଇ ଯେଉଁ ବଳ ରହିଛି ଏ ବଳଟା କିଭଳି ଭାବରେ ନିୟୋଜିତ ହେବ ସେଇଟା ସେମାନେ ଜାଣନ୍ତି ନାହିଁ। ଭଗବାନଙ୍କ କୃପାରୁ ଆମେ ଯେଉଁ ବଳ ପ୍ରାପ୍ତ ହେଉଛେ, ବା ବିଦ୍ୟା ପ୍ରାପ୍ତ ହେଉଛେ, ବା ଅନ୍ୟ ଯେତେ ସବୁ ଯେଉଁ ରହିଛି ଐଶ୍ୱର୍ଯ୍ୟ ସବୁ ରହିଛି, 6 ଐଶ୍ୱର୍ଯ୍ୟ ରହିଛି, ଐଶ୍ୱର୍ଯ୍ୟ ସମଗ୍ରସ୍ୟ ବୀର୍ଯ୍ୟ ଦେଶ ଶ୍ରିୟ ଜ୍ଞାନ ବୈରାଗ୍ୟ ଚାହିଁବ ସନ୍ନାମ କି ଭଗବାନନା, ଏ ସମସ୍ତ ଐଶ୍ୱର୍ଯ୍ୟ ସବୁକିଛି ପ୍ରକୃତରେ ଭଗବାନଙ୍କର ପୂର୍ଣ୍ଣ ଭାବରେ ରହିଛି, ସେଥିପାଇଁ ସେ ଭଗବାନ ଭଗବତ ଐଶ୍ୱର୍ଯ୍ୟ। ତେଣୁ ଯେତେ ଧନ ଅଛି, ଜଣେ ପାଖରେ ଧନ ରହିଛି ମାନେ ସେ ଧନ ଗର୍ବିତ ହୋଇଯିବ, ଧନମତ ତା'ର ଆସିଯିବ, ତେଣୁ ଅନ୍ୟ କାହାକୁ ସବୁ ଖେଫାତିର କରିବ, ସବୁ ଗର୍ବ ତା'ର ହେବ, ମୋର ଏତେ ଧନ ରହିଛି। ଏବଂ ସେହିଭଳି ଭାବରେ ବୀର୍ଯ୍ୟ ଯେଉଁମାନଙ୍କ ବଳ ରହିଛି, ହିରଣ୍ୟାକର ସେହିଭଳି ଭାବରେ ବୀର୍ଯ୍ୟ ପ୍ରାପ୍ତ ହୋଇଥିଲା, ସେ ବହୁତ ବଳ ରହିଥିଲା, ତେଣୁ ଏ ବଳରେ ବଳିବାନ ବଳିଆ ନେଇ ସେ ଚାହୁଁଥିଲା ସମସ୍ତଙ୍କୁ ନିଜ ଅଧୀନ କରିବ, ନିଜକୁ ଦୈତ୍ୟରାଟ ବୋଲି ଘୋଷିତ ହେବ, ସେ ଶ୍ରେଷ୍ଠ ଏଇଗୁଡ଼ି ଘୋଷିତ ହେବା ପାଇଁ ଚାହୁଁଥିଲା। ଏ ବୀର୍ଯ୍ୟ ଏ ବଳ ସେ ପ୍ରାପ୍ତ ହୋଇଥିଲା ଭଗବାନ ଠାରୁ, ବ୍ରହ୍ମା ଯେଉଁ ବର ପ୍ରଦାନ କରିଥିଲେ, ପ୍ରକୃତରେ ଭଗବାନଙ୍କ ଦ୍ୱାରା ହିଁ ସବୁ କିଛି ପ୍ରଦତ୍ତ ହେଉଛି। ଭଗବତ ଗୀତାରେ ଭଗବାନ କହିଛନ୍ତି, ଯେଉଁମାନେ ବିଭିନ୍ନ ପ୍ରକାର ଦେବତାମାନଙ୍କୁ ପୂଜା କରି ଯେଉଁ ବଳ ପ୍ରାପ୍ତ ହୁଅନ୍ତି, ସେ ବଳ ଭଗବାନ ଯେନି ସେ ବଳ ସେ ବର ପ୍ରକୃତରେ ଭଗବାନ ହିଁ ପ୍ରଦାନ କରନ୍ତି। ମୟେବ ଭିତାନ ହିତାନ ମୟେବ ଭଗବାନ ହିଁ, ଭଗବାନଙ୍କ ଦ୍ୱାରା ହିଁ ସେ ସବୁ ବର ପ୍ରାପ୍ତ ହେଉଛନ୍ତି। ବିଭିନ୍ନ ଦେବାଦେବୀମାନେ ଯେଉଁ ବର ଦେଉଛନ୍ତି, ସେ ଭଗବାନଙ୍କ କୃପାରୁ ହିଁ ସେମାନେ ଦେଇପାରୁଛନ୍ତି। ତେଣୁ ଭଗବାନ କହିଲେ ଯେ ଯିଏ ଯେଉଁଭଳି ଭାବରେ ଦେବତାମାନଙ୍କୁ ପୂଜା କରି ଯେଉଁ ବର ପ୍ରାପ୍ତ ହେଉଛନ୍ତି, ପ୍ରକୃତରେ ମୟେବ ଭିତାନ ହିତାନ ମୁଁ ହିଁ କେବଳ ସେ ବରକୁ ପ୍ରଦାନ କରୁଛି। ତେଣୁ ସେହିଭଳି ଭାବରେ ଛଅଟି ଯେଉଁ ଐଶ୍ୱର୍ଯ୍ୟ ରହିଛି, କାହାର ବହୁତ ଧନ ରହିଛି, ଏ ଧନରେ ଗର୍ବିତ ହୋଇକରି ଗର୍ବ ରହୁଛି, ତାପରେ ଧନଟାକୁ ମଧ୍ୟ ଠିକ୍ ଭାବରେ ସେମାନେ ବ୍ୟବହାର କରିପାରୁନାହାନ୍ତି। ବିଭିନ୍ନ ପ୍ରକାର ଯେଉଁ ଧନର ବିଭିନ୍ନ ପ୍ରକାର ଅନର୍ଥ ସବୁ ରହିଛି, ଆଗମ ବିକାଶ କେନ୍ଦ୍ରରେ ଏହି ସେଧ୍ୟ ବର୍ଣ୍ଣନା କରାଯାଇଛି। ଧନ ଯେଉଁମାନଙ୍କର ଅଛି, ଯେତେବେଳେ ଧନ ଭିକ୍ଷୁକ ଥିଲେ, ଅବଶ୍ୟ କେଶବ କାଶ୍ମୀରଙ୍କ କଥା ଅଛି, ତେଣୁ ଏଇଭଳି ଭାବରେ ଏଇ ଯେଉଁ ଐଶ୍ୱର୍ଯ୍ୟଶ ସମଗ୍ର ବୀର୍ଯ୍ୟଶ ଯଶସ ଶ୍ରିୟ ବହୁତ ବ୍ୟକ୍ତି ବହୁତ ଯଶବାନ ହେଉଛନ୍ତି, ଯଶସ୍ୱୀ ହୋଇଯାଉଛନ୍ତି, ତାଙ୍କର ଯଶଗାନ କରାଯାଉଛି। ସେହିଭଳି ଭାବରେ ଏଥିରେ ତାଙ୍କର ବହୁତ ସୌନ୍ଦର୍ଯ୍ୟ ରହିଛି, ସୌନ୍ଦର୍ଯ୍ୟ ଦ୍ୱାରା ମଧ୍ୟ ସେଥିରେ ମଧ୍ୟ ଜଣେ ଗର୍ବିତ ହୋଇଯାଉଛି, ଏବଂ ଜ୍ଞାନ ଦ୍ୱାରା ମଧ୍ୟ ଜଣେ ଗର୍ବିତ ହୋଇଯାଉଛି, ଏବଂ ଯାହାର ସବୁକିଛି ଥାଇକରି ସବୁକିଛି ବୈରାଗ୍ୟ ସବୁକିଛି ତ୍ୟାଗ କରିଦେଉଛି, ସେ ମଧ୍ୟ ତାହାର ଗର୍ବ ଆସିଯାଉଛି। ବୈରାଗ୍ୟ ଜ୍ଞାନ ବୈରାଗ୍ୟ ତୈବ ଆମେ ସେ ସମୟ ବରୁଣ ସେ ମହାରାଜ କହୁଥିଲେ, ଜଣେ ଯେଉଁମାନେ ତ୍ୟାଗୀ ବ୍ୟକ୍ତି ସବୁକିଛି ତ୍ୟାଗ କରୁଛନ୍ତି, ତ୍ୟାଗଟା ଏତେ ସହଜ ଜିନିଷ ନୁହଁ, ତ୍ୟାଗ କରିବାଟା ଏତେ ସହଜ ଜିନିଷ ନୁହଁ। ଭଗବତ ଗୀତାରେ ଭଗବାନ କହିଲେ, ଅର୍ଜୁନ ପଚାରିଲେ, ପ୍ରଭୁ ତ୍ୟାଗ ବିଷୟରେ ମୋତେ ଟିକେ କୁହନ୍ତୁ। ଅଷ୍ଟାଦଶ ଅଧ୍ୟାୟରେ ଅର୍ଜୁନ ପଚାରୁଛନ୍ତି, ପ୍ରଭୁ ସନ୍ନ୍ୟାସ ମହାଭାବ ତତ୍ତ୍ୱ ଇଚ୍ଛା ବ୍ୟତୀତ ତ୍ୟାଗ ସହିତ ଋଷିକେଶ ପୃଥକ କେଶିନୀ ଶୋଧନ। ପ୍ରଭୁ ସନ୍ନ୍ୟାସ ଏବଂ ତ୍ୟାଗ ବିଷୟରେ ମୋତେ ଟିକେ ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ, ସନ୍ନ୍ୟାସ କ'ଣ ତ୍ୟାଗ କ'ଣ। ଯେଉଁମାନେ ତ୍ୟାଗୀ ବା ସନ୍ନ୍ୟାସ କହିଲେ ବି ସେ ତ୍ୟାଗୀ, ଏବଂ ସନ୍ନ୍ୟାସ ଏବଂ ତ୍ୟାଗ ଭିତରେ କିଛି ତଫାତ ରହିଛି, ଗୋଟେ ଭଗବାନ ବୁଝେଇବେ ସେଇଟା। କାମ୍ୟାନାମ କର୍ମଣାମ ନ୍ୟାସନ ସନ୍ନ୍ୟାସ କବେ ବିଧୁ ସର୍ବକର୍ମଫଳ ତ୍ୟାଗ ପ୍ରାହୁ ତ୍ୟାଗ ବିଚକ୍ଷଣ। ସନ୍ନ୍ୟାସ କହିଲେ କ'ଣ ନା, କାମ୍ୟାନାମ କର୍ମଣାମ ନ୍ୟାସ, ଯେଉଁ କାମ୍ୟକର୍ମ ଯେଉଁ ଆମେ କରୁଛେ, ସାଧାରଣତଃ ଲୋକମାନେ କାମ୍ୟକର୍ମ ହିଁ କରନ୍ତି, ଲୋକମାନେ ପ୍ରକୃତରେ ଜାଣନ୍ତି ନାହିଁ କେଉଁଟା କର୍ମ। ବେଦରେ ଯେଉଁଟା ଅନୁମୋଦିତ କର୍ମ, ସେହି କର୍ମ କରିବାଟା ସେ ହେଉଛି କାମ୍ୟକର୍ମ। ତେଣୁ ଏହି କର୍ମ କରିବା ଦ୍ୱାରା ସେମାନେ କର୍ମଫଳ ପାଇଁ ସେ କର୍ମ କରୁଛନ୍ତି, କିନ୍ତୁ ଏହି ଯେଉଁ କର୍ମଫଳକୁ ତ୍ୟାଗ କରି ଯେଉଁମାନେ କର୍ମ କରୁଛନ୍ତି, ସେମାନେ ହେଉଛନ୍ତି ସନ୍ନ୍ୟାସ। କାମ୍ୟାନାମ କର୍ମଣାମ ନ୍ୟାସ ସନ୍ନ୍ୟାସ କବେ ବିଧୁ, ବିଦ୍ୱାନ ବ୍ୟକ୍ତିମାନେ ଏଇଟା ଜାଣିଛନ୍ତି କଥା, ଇଏ ହେଉଛି ସନ୍ନ୍ୟାସ। ଏବଂ ତ୍ୟାଗ କ'ଣ ନା, ସର୍ବକର୍ମଫଳ ତ୍ୟାଗ ପ୍ରାହୁ ତ୍ୟାଗ ବିଚକ୍ଷଣ। ଯେଉଁ କର୍ମ କରୁଛେ, ଯେଉଁ କର୍ମର ଫଳ ଆମେ ପ୍ରାପ୍ତ ହେଉଛେ, ସେ ଫଳକୁ ତ୍ୟାଗ କରିବା, ଆକୁ ତ୍ୟାଗ ବୋଲି କୁହାଯାଏ। ତେଣୁ ଏ ବିଷୟରେ ଅଷ୍ଟାଦଶ ଅଧ୍ୟାୟରେ ଭଗବାନ ପୁଣି ବର୍ଣ୍ଣନା କରିଛନ୍ତି ବା ବୁଝାଇଛନ୍ତି। ତେଣୁ ଏଇ ଯେଉଁ ତ୍ୟାଗୀ ଯିଏ ବୈରାଗ୍ୟ, ସେ ସବୁ ତ୍ୟାଗ କରୁଛି, ବୈରାଗ୍ୟ ଆସିଯାଇଛି, ସବୁ ତ୍ୟାଗ କରୁଛି, ସବୁ ତ୍ୟାଗ କରିଛି, ଯାହା କିଛି ତା'ର ଅଛି ଧନ ବା ଗୁଣ ଯାହା ସବୁ ରହିଛି, ସବୁକିଛି ତ୍ୟାଗ କରିଦେଇଛି। ତେଣୁ ସିଏ ହେଉଛି ସବୁଠାରୁ, ସିଏ ଭାବୁଛି ମୁଁ ସବୁକିଛି ତ୍ୟାଗ କରିଦେଲି, ତେଣୁ ସେଇଟା ମଧ୍ୟ ଗୋଟେ ଗର୍ବ, ତ୍ୟାଗର ତ୍ୟାଗୀର ତ୍ୟାଗ ଗର୍ବ ଆସିଯାଉଛି, ମୁଁ ସବୁକିଛି ତ୍ୟାଗ କରିଦେଲି, ସେ ଗର୍ବ ମଧ୍ୟ ଆସିଯାଉଛି। ତେଣୁ ଏଇ ଯେଉଁ ଭାବରେ ବିଭିନ୍ନ ସବୁ ରହିଛି ଐଶ୍ୱର୍ଯ୍ୟ ଭଗବାନଙ୍କଠାରୁ ଆମେ ପ୍ରାପ୍ତ ହେଉଛେ। ଏଇ ଐଶ୍ୱର୍ଯ୍ୟ ଦ୍ୱାରା ଧନ ଯେଉଁ ଭଗବତରେ ଭାଗବତରେ ପ୍ରଥମ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ କୁଞ୍ଚିଦେବୀ ସ୍ତୁତି କରିଛନ୍ତି। ଜାନ ଐଶ୍ୱର୍ଯ୍ୟ ସୁତ ଶ୍ରୀଭୀର ଏଦମାନ ମଧ ପୁମାନ ନୈବାହତେ ବିଧାତୁ ବୈ ତ୍ୱାଂ ଅକିଞ୍ଚନ ଗୋଚର। ଜଣେ ବହୁତ ଉନ୍ନତ କୂଳରେ ଜନ୍ମ ହେଉଛି ମାନେ ତାର ଗର୍ବ ହେଉଛି ମୁଁ ବହୁତ ବଡ଼ ବ୍ରାହ୍ମଣ ପରିବାର ଜନ୍ମ ହେଇଛି, ବା ବହୁତ ବ୍ରାହ୍ମଣର ମଧ୍ୟ ଭେଦ ରହିଛି ବିଭିନ୍ନ ପ୍ରକାର ଶାସନୀ ବ୍ରାହ୍ମଣ ଫଳୁଆ ବ୍ରାହ୍ମଣ କରିକିରି ତା ଦେହରେ ଆମେ ଶ୍ରେଷ୍ଠ ବ୍ରାହ୍ମଣ ପରିବାର ଜନ୍ମ କ'ଣ କରୁ ସେଇଟା ଗୋଟେ ସାଧାରଣତଃ ଆମର ଏଇ ଯେଉଁ ଇସ୍କନକୁ ଏଇ ଯେଉଁମାନେ ଉନ୍ନତ କୂଳରେ ଜନ୍ମ ହେଇଛନ୍ତି ସେମାନେ ଗ୍ରହଣ କରନ୍ତି ନାହିଁ। ଏଠି ଆମର କୌଣସି ବାଛ ବିଚାର ନାହିଁ, ଜାତି କୂଳ ନିର୍ବିଶେଷରେ ସମସ୍ତେ ଭଗବାନଙ୍କ ଶରଣରେ ଯାଉଛନ୍ତି। ଏଠି କୌଣସି ମନଗଢ଼ା କଥା କରାଯାଉ ନାହିଁ, ଭଗବାନ କହିଛନ୍ତି କିନ୍ତୁ ସେ କଥା ମାନି ପାଠରେ ପା ସୂର୍ଯ୍ୟ ଯେଉଁ ବିଶ୍ୟୁ ପାପ ଜନୟୋ ସ୍ତ୍ରୀୟ ବୈଶ୍ୟ ସୁତା ଶୁଦ୍ରା ଏଇଠି ଯାଆନ୍ତି ପରାଙ୍ଗତି। ଯିଏ ଯେତେ ନିଜ ସ୍ତ୍ରୀରେ ହୁଅନ୍ତୁ ନା କାହିଁକି, ଯଦି ସେ ଭଗବାନଙ୍କ ଶରଣରେ ଗଲେ ତାହେଲେ ସେ ଶ୍ରେଷ୍ଠ ଗତି ପ୍ରାପ୍ତ ହେବେ, ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ପ୍ରଭୁପାଦ ମହାରାଜ ଯେତେବେଳେ ପାଶ୍ଚାତ୍ୟ ଭିତରେ ଯାଇ ଯେଉଁମାନେ ମ୍ଳେଚ୍ଛ ଥିଲେ ବହୁତ ନିଜ ସ୍ତରରେ ଥିଲେ ସେମାନଙ୍କୁ ତ ବ୍ରାହ୍ମଣ କରିଦେଉଛନ୍ତି, ଅନ୍ୟମାନେ ସେଠାକୁ ବିରୋଧ କରୁଛନ୍ତି। ଏମିତିକି ଏଇ ବୈଷ୍ଣବ ମାନେ ମଧ୍ୟ ସେଠାକୁ ବିରୋଧ କରୁଛନ୍ତି। ତେଣୁ ବିଶେଷ ଭାବରେ ଯେଉଁମାନେ ଉନ୍ନତ କୂଳରେ ଯାହା କରୁଛନ୍ତି ସେମାନେ ଭାବୁଛନ୍ତି ଆମେ ପ୍ରକୃତରେ ବହୁତ ଉନ୍ନତ ସ୍ତରରେ, ଯଦିଓ ବ୍ରାହ୍ମଣ କୂଳରେ ଜଣେ ଜନ୍ମ ହେଉଛି ମାନେ ସେ ନିଶ୍ଚିତ ଭାବରେ ଉନ୍ନତ ସ୍ତରର। ଭଗବାନ ସେ କଥା କହୁଛନ୍ତି ଭଗବତ ନବମ ଅଧ୍ୟାୟରେ ଏଇ ଯେତେବେଳେ କହିଲେ ଏଇ ଶ୍ଳୋକଟି ଯେ ମାଙ୍ଗି ପାଠ ବ୍ୟାପାର ସତ୍ୟ ଯେଉଁ ବିଶୁ ପାପ ଜନୟୋ ସ୍ତ୍ରୀ ଓ ବୈଶ୍ୟ ସଦା ଶୁଦ୍ରା ତେଇ ବି ଯାଆନ୍ତି ପରାଙ୍ଗତି କିଂ ପୁନର୍ବ୍ରାହ୍ମଣ ପୁଣ୍ୟା ଭକ୍ତ୍ୟା ରାଜଶ୍ରେଷ୍ଠ ତଥା ଅନିତ୍ୟମ ଅସୁଖମ ଲୋକମ ଇମଂ ପ୍ରାପ୍ୟ ଭଜସ୍ୱମା। ଯେଉଁମାନେ ନିଜ ସ୍ତରରେ ଥିଲେ ମଧ୍ୟ ଯଦି ଭଗବାନଙ୍କ ଶରଣରେ ଯିବେ ତାହେଲେ ସେମାନେ ଶ୍ରେଷ୍ଠ ଗତି ପ୍ରାପ୍ତ ହେବେ, ଆଉ ଯେଉଁମାନେ ଉନ୍ନତ ସ୍ତରରେ ଅଛନ୍ତି ତାଙ୍କ କଥା କ'ଣ କହିବା। କିଂ ପୁନର୍ବ୍ରାହ୍ମଣ ପୁଣ୍ୟା, ବ୍ରାହ୍ମଣମାନେ ପୁଣ୍ୟ କାର୍ଯ୍ୟ କରିଥିବାରୁ ଉନ୍ନତ କୂଳରେ ଜନ୍ମ ହେଉଛନ୍ତି। ତେଣୁ ଏ ଯେଉଁମାନେ ଉନ୍ନତ କୂଳରେ ଜନ୍ମ ହେଉଛନ୍ତି ସେମାନଙ୍କର ଗର୍ବ ଆସୁଛି, ସେମାନେ କହୁଛନ୍ତି ଏ ଇସ୍କନ ମୋମେଣ୍ଟଟା ଠିକ୍ ନୁହଁ, ଜଣେ ଶୂଦ୍ର ମଧ୍ୟ ବ୍ରାହ୍ମଣ ହୋଇଯାଉଛି। ଏଇଭଳି ଭାବରେ ଆମର ଭାରତବର୍ଷରେ ଓଡ଼ିଶାରେ ମଧ୍ୟ ଆମେ ଦେଖିବା ଯେଉଁମାନେ ଉନ୍ନତ କୂଳରେ ଯାହା ହେଉଛନ୍ତି ସେମାନେ ଆକୁ ବିରୋଧ କରୁଛନ୍ତି, ଏ ଆମର ମଧ୍ୟ ଯାହା ବି ହେଉ। ତେଣୁ ଏଇଭଳି ଭାବରେ ଭଗବାନ କୁଞ୍ଚିଦେବୀ କହୁଛନ୍ତି ଯେ ଜନ୍ମ ଐଶ୍ୱର୍ଯ୍ୟ ସୁତ ଶ୍ରୀଭୀର, ବହୁତ ଉନ୍ନତ କୂଳରେ ଜଣେ ଜନ୍ମ ହେଇଛି, ବହୁତ ଧନ ରହିଛି, ଐଶ୍ୱର୍ଯ୍ୟ ରହିଛି, ବହୁତ ଶାସ୍ତ୍ର ଅଧ୍ୟୟନ କରିଛନ୍ତି ଏବଂ ଶ୍ରୀ କହିଲେ ବହୁତ ସୌନ୍ଦର୍ଯ୍ୟ ରହିଛି। ଜନ୍ମ ଐଶ୍ୱର୍ଯ୍ୟ ସୁତ ଶ୍ରୀଭୀର, ଏଥିରେ ଆଉ ଯେତେ ଐଶ୍ୱର୍ଯ୍ୟ ରହିଛି ସବୁକିଛିରେ ସାଧାରଣତଃ ଲୋକମାନେ ଗର୍ବିତ ହେଇଯାଆନ୍ତି। ଏଦମାନ ମଧ ପୁମାନ, ଏଇଟା ହେଉଛି ମଦ ବା ତାଙ୍କର ଗର୍ବ ଆସିଯାଏ। ତେଣୁ ନୈବାହତ୍ୟ ବିଧାତୁ ବୈତ୍ୱାଂ ଅକିଞ୍ଚନ ଗୋଚର, ପ୍ରଭୁ ଏ ନୈବାହତ୍ୟ ବିଧାତୁ ସେ ଏଇ ଗର୍ବ ଥିବା ହେତୁ ଏଇ ଯେଉଁ ଐଶ୍ୱର୍ଯ୍ୟରେ ଗର୍ବିତ ହୋଇକରି ସେମାନେ ଭଗବାନଙ୍କର ଭାବର ସହିତ ଭଗବାନଙ୍କର ଆରତି ବା ଭଗବାନଙ୍କର ଆରାଧନା କରିପାରନ୍ତି ନାହିଁ, ସେମାନେ ଭଗବାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଚାହାନ୍ତି। ଏ ଯେମିତି ଆମେ ଦେଖିବା ବର୍ତ୍ତମାନ ହିରଣ୍ୟାକ୍ଷ ଭଗବାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବେ, କାରଣ ସମକ୍ଷ ପ୍ରତିଦ୍ୱନ୍ଦ୍ୱିତା କେହି ନାହାନ୍ତି, ତେଣୁ ଅନ୍ତିମରେ ସେ ଭଗବାନଙ୍କ ସହିତ ଶୁକ୍ରଦେବଙ୍କ ସହିତ କରିବେ ଫାଇଟିଂ କରିବେ। ତେଣୁ ଯେଉଁମାନେ ଏଇ ଗର୍ବିତ ହେଇଯାଆନ୍ତି ଜନ୍ମ ଐଶ୍ୱର୍ଯ୍ୟ ସୁସ୍ଥ ସିଏ ବି ଏଦମାନ ମଦ କୁମାନ ନୈବାହତ୍ୟ ବିଧାତୁ, ସେମାନେ ଭଗବାନଙ୍କୁ ଭାବର ସହିତ ଡାକିପାରନ୍ତି ନାହିଁ। ବୈତ୍ୱାଂ ଅକିଞ୍ଚନ ଗୋଚର, କିନ୍ତୁ ଅନ୍ୟ ପକ୍ଷରେ ଜଣଙ୍କର କିଛି ନଥିଲେ ମଧ୍ୟ କିଛି ନାହିଁ, ଅକିଞ୍ଚନ କୌଣସି ଧନ ବିତ୍ତ କିଛି ନାହିଁ, ତେଣୁ ସେ ଭଗବାନଙ୍କୁ ବହୁତ ସହଜରେ ଭଗବାନଙ୍କର ଆରାଧନା କରିପାରେ, ତାର ଏସବୁ ଗର୍ବ ନାହିଁ, ସେଥିପାଇଁ ଭଗବାନ ସବୁ ଗର୍ବକୁ ନାଶ କରନ୍ତି। ଏତେ ଗର୍ବ ଏମିତିକି ନିଜ ଜନ ସ୍ମୟଂ ବୋଲି କୁହାଯାଏ, ନିଜ ଜନମାନଙ୍କର ମଧ୍ୟ ଗର୍ବକୁ ସେ ଖଣ୍ଡନ କରନ୍ତି, ଅନ୍ୟମାନଙ୍କ କଥା କ'ଣ କହିବା। ଗୋପୀ ଗୀତରେ ସେଟା କୁହାଯାଉଛି ଯେ ନିଜ ଜନ ସ୍ମୟଂ ଦଶମ ସ୍କନ୍ଦ ଏକତିରିଶ ଅଧ୍ୟାୟରେ ଯେଉଁ ଗୋପୀ ଗୀତ ରହିଛି ସେଥିରେ ଗୋପୀମାନେ ମଧ୍ୟ ସେ କଥା କହୁଛନ୍ତି, କାରଣ ଗୋପୀମାନଙ୍କୁ ମଧ୍ୟ ଗର୍ବ ହେଇଯାଇଥିଲା ଭଗବାନଙ୍କ ସହିତ ହ୍ରାସ କଲେ। ତେଣୁ ଭଗବାନଙ୍କ ସହିତ ହ୍ରାସ କରିବାରୁ ତାଙ୍କର ଗର୍ବ ଆସିଗଲା। ତେଣୁ ଭଗବାନ ଲୁଚିଗଲେ, ଭଗବାନ ଛପିଗଲେ। ତେଣୁ ବର୍ତ୍ତମାନ ଏମାନେ ଅନ୍ୱେଷଣ କରୁଛନ୍ତି। ଦଶମ ସ୍କନ୍ଧ ଏକତିରିଶ ଅଧ୍ୟାୟରେ ଗୋପୀମାନେ କହୁଛନ୍ତି ଛଅ ଶ୍ଳୋକରେ, ବ୍ରଜ ଜନାର୍ତ୍ତି ହନ୍ ବୀରଜୋ ସୀତାନ୍ ନିଜ ଜନ ସ୍ମୟଂ ଧ୍ୱଂସନ ସ୍ମିତ ଭଜ ସଖେ ଭବ କିଙ୍କରି ସ୍ମନ ଜଳରୁ ହାନନ ଚାରୁ ଦଶୟ। ବର୍ତ୍ତମାନ ତାଙ୍କର ଗର୍ବ ଚାଲିଯାଇଛି। ଗୋପୀମାନେ ବହୁତ ଆଗ୍ରହ ହେଇକିରି ପ୍ରାର୍ଥନା କରୁଛନ୍ତି, ପ୍ରଭୁ ବ୍ରଜଜନ ଆଠ, ଆପଣ ବ୍ରଜଜନଙ୍କର ଆଠିକୁ ଦୂର କରନ୍ତି, ଦୁଃଖକୁ ଦୂର କରନ୍ତି। ବୀର ଯୋଶୀତା, ଆପଣ ହେଉଛନ୍ତି ପ୍ରକୃତରେ ଗୋପୀମାନଙ୍କର, ଆପଣ ହେଉଛନ୍ତି ବୀର, ଆପଣଙ୍କର ଶରଣରେ ସେମାନେ ଯାଇଛନ୍ତି। ଏବଂ ସେଥିପାଇଁ ଆପଣ ନିଜ ଜନ ସ୍ମୟଂ ଧ୍ୱଂସନ ସ୍ଥିତ, ତେଣୁ ଆପଣ ଆମେ ଆପଣଙ୍କର ସବୁ ନିଜ ଜନ, ତେଣୁ ଆମର ଯେଉଁ ଗର୍ବ ହୋଇଯାଇଥିଲା ସ୍ମୟ ବୋଲି ଗର୍ବ, ଏ ଗର୍ବ ଯୋଗୁଁରୁ ଧର୍ମର ଗୋଟିଏ ପାଦ ନଷ୍ଟ ହୋଇଯାଉଛି। ଏ ବର୍ଣ୍ଣନା କରାଯାଇଛି, ଭାଗବତରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ବୃଷ ଧର୍ମରୂପ ବୃଷକୁ କଳି ରୂପକ ରାଜା ତାଙ୍କୁ ଅତ୍ୟାଚାର କରୁଛନ୍ତି, ତାଙ୍କୁ ପୀଡ଼ନ କରୁଛନ୍ତି, ସେହି ସମୟରେ ପରୀକ୍ଷିତ ମହାରାଜ କହୁଛନ୍ତି କଥା, ସେ କହୁଛନ୍ତି ଯେ ତପ ଶୌଚ ଦୟା ସତ୍ୟ ଇତି ପାଦା କୃତେ କୃତା ଅଧର୍ମାଂସ ହି ତ୍ରୟୀଭଗ୍ନ ସ୍ମୟ ସଙ୍ଗମ ମଧୈସ୍ତବ। ସ୍ମୟ କଥା ସେଠି ଆସୁଛି, ଗର୍ବ, ଗର୍ବ ହେଲେ ଧର୍ମର ଗୋଟେ ପାଦ କମିଯାଉଛି। ସ୍ମୟ ସଙ୍ଗ, ସଙ୍ଗ କହିଲେ ଅବୈଧ ସ୍ତ୍ରୀ ସଙ୍ଗ ଏବଂ ମଦ ବା ନିଶା ଦ୍ରବ ଦ୍ୱାରା ଆପଣଙ୍କର ତିନୋଟି ପାଦ ନଷ୍ଟ ହୋଇଯାଇଛି। ସ୍ମୟ ସଙ୍ଗ ମଧୈସ୍ତବ। ତେଣୁ ଏଠି ଗୋପୀମାନେ କହୁଛନ୍ତି ନିଜ ଜନ ସ୍ମୟଂ ଧ୍ୱଂସନ ସ୍ମିତ, ଆପଣ ସ୍ମିତ ସହକାରେ ହସିକିରି ତାଙ୍କର ସବୁ ସ୍ମିତ ହାସ୍ୟ କରି ତାଙ୍କର ସବୁ ଗର୍ବକୁ ଧ୍ୱଂସ କରିଦିଅନ୍ତି। ନିଜ ଜନ ସ୍ମୟଂ ଧ୍ୱଂସନ ସ୍ମିତ ଭଲ ସଖୀ ଭଗବତ କିଙ୍କରି ସ୍ମନ, ପ୍ରଭୁ ଆମେ ଆପଣଙ୍କର କିଙ୍କରି, ଆପଣଙ୍କର ସେବିକା, ତେଣୁ ଜଳ ରୋହଣ ଚାର ଦର୍ଶୟ, ପ୍ରଭୁ ଆପଣଙ୍କର ଯେଉଁ ସୁନ୍ଦର ମୁଖ ପଦ୍ମମୁଖ ଜଳରୁହାନନ ଚାର ସୁନ୍ଦର ପଦ୍ମମୁଖକୁ ଆପଣ ଦେଖାନ୍ତୁ, ଦର୍ଶନ କରାନ୍ତୁ ଆମକୁ। ଆମର ଭୁଲ ହୋଇଯାଇଛି, ଆମେ କ୍ଷମା ମାଗୁଛୁ, ଆମର ଗର୍ବ ହୋଇଯାଇଥିଲା, ସେଠି ଆପଣ ଚାଲିଯାଇଥିଲେ। ତେଣୁ ନିଜମାନଙ୍କର ଗର୍ବକୁ ମଧ୍ୟ ଭଗବାନ ଖଣ୍ଡନ କରନ୍ତି, ଅନ୍ୟମାନଙ୍କ କଥା କ'ଣ ପାଇବା। ତେଣୁ ଏଇ ଯେଉଁ ଗର୍ବ ହୋଇଛି, ସେଇଭଳି ଭାବରେ କେଶବ କାଶ୍ମୀର କଥା ଆସେ, କେଶବ କାଶ୍ମୀରୀ ସେ ବିଦ୍ୟା ପ୍ରାପ୍ତ ହୋଇଥିଲେ, ସରସ୍ୱତୀ ଦେବୀଙ୍କର କୃପା ପ୍ରାପ୍ତ ହୋଇଥିଲେ, ବାଗଦେବୀଙ୍କର କୃପା ପ୍ରାପ୍ତ ହୋଇଥିଲେ, ବହୁତ କାବ୍ୟ ସବୁ ରଚନା କରିପାରୁଥିଲେ, ମନ ଆଶୁକବି ହୋଇଯାଇଥିଲେ, ଯାହା ଚାହୁଁଥିଲେ ରଚନା କରି, ଯେତେବେଳେ ଆସିଲେ ନବଦ୍ୱୀପକୁ ଆସିଲେ ସେ ସମୟରେ ନବଦ୍ୱୀପର ଯେଉଁମାନେ ରହିଛନ୍ତି ବ୍ରାହ୍ମଣମାନେ ସେମାନେ ମଧ୍ୟ ପ୍ରମାଦ ଗଣିଲେ, କାରଣ ସବୁ ଯେଉଁ ରହିଛି ବାରଣାସୀ ଇତ୍ୟାଦି ସେଠାକାର ସବୁ ପଣ୍ଡିତମାନଙ୍କୁ ପରାସ୍ତ କରିକି ଆସୁଛନ୍ତି, ତେଣୁ ଏଠିକାର ନବଦ୍ୱୀପର ବ୍ରାହ୍ମଣମାନେ ମଧ୍ୟ ପ୍ରମାଦ ଗଣିଲେ କ'ଣ କରିବେ। ତେଣୁ ସେମାନେ ଚିନ୍ତା କରୁଛନ୍ତି ଆମର ପ୍ରଥମେ ଆମର ଦେଖିବା, ତାଙ୍କୁ ଭେଟ କରାଇଦେବା ନିମାୟ ପଣ୍ଡିତଙ୍କ ପାଖରେ, ତାପରେ ଦେଖିବା ଆମେ କ'ଣ କରିବା। ତେଣୁ ଏ କଥା ଯେତେବେଳେ କେଶବ କାଶ୍ମୀର ଆସିଛନ୍ତି, ଚୈତନ୍ୟ ଭାଗବତ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି, ଚୈତନ୍ୟ ଚୈତ୍ରାମୃତ ମଧ୍ୟ କିଛି ବର୍ଣ୍ଣନା କରାଯାଇଛି। ତେଣୁ ଯେତେବେଳେ ସନ୍ଧ୍ୟାବେଳେ ନିମାୟ ପଣ୍ଡିତ ଯେତେବେଳେ ବିଦ୍ୟା ରସ ଉପଭୋଗ କରୁଥିଲେ, ତାଙ୍କର ଛାତ୍ରମାନଙ୍କ ସହିତ ବସି ଏଇ ବ୍ୟାକରଣ ସେ ଅଧ୍ୟୟନ ତାଙ୍କୁ ଶିକ୍ଷା ଦେଉଛନ୍ତି, ଅଧ୍ୟାପନା କରୁଛନ୍ତି। ତେଣୁ ସେହି ସମୟରେ ସନ୍ଧ୍ୟା ସମୟ, ଚନ୍ଦ୍ର ରାତି, ଚନ୍ଦ୍ର କିରଣ ପଡ଼ୁଛି, ଚନ୍ଦ୍ର କିରଣ ଜନ୍ମ ଲଉଛି, ଗଙ୍ଗା ନଦୀରେ ଜଳରେ ଜନ୍ମ ଲଉଛି ଚନ୍ଦ୍ର କିରଣ, ଏବଂ ସେହି ଗଙ୍ଗା ନଦୀ କୂଳରେ ବସି ନିମାୟ ପଣ୍ଡିତ ତାଙ୍କର ଶିଷ୍ୟମାନଙ୍କ ସହିତ ବ୍ୟାକରଣ ରସ ଆସ୍ୱାଦନ କରୁଛନ୍ତି। ସେହି ସମୟରେ ଯାଇ ପହଞ୍ଚିଗଲେ କେଶବ କାଶ୍ମୀର, ଯେତେବେଳେ ପହଞ୍ଚିଗଲେ ସେତେବେଳେ କେଶବ କାଶ୍ମୀର ଜାଣିଲେ ଇଏ ବିନୟ ପଣ୍ଡିତ ବି ସେ ଖବର ପାଇଛନ୍ତି, କାରଣ ସିଏ ମଧ୍ୟ ପ୍ରସିଦ୍ଧ ହୋଇଯାଇଥିଲେ ବିଦ୍ୱାନ ପଣ୍ଡିତ ବୋଲି। ତେଣୁ ତାଙ୍କୁ ଦେଖି ନିମାଇ ପଣ୍ଡିତ ତାଙ୍କୁ ବହୁତ ସମ୍ମାନ ପ୍ରଦର୍ଶନ କରି ତାଙ୍କୁ କହିଲେ, ତାଙ୍କୁ ଆସନ ପ୍ରଦାନ କଲେ ଏବଂ କହିଲେ ଯେ ଆପଣ ତ ବହୁତ ବିଦ୍ୱାନ ପଣ୍ଡିତ, ଆମେ ତ ସାଧାରଣ ଛାତ୍ର, ଆମେ ଆପଣଙ୍କ ତୁଳନାରେ କିଛି ନୁହଁ, ଆମେ କିଛି ବ୍ୟାକରଣ ଜାଣିଛୁ, ତେଣୁ ଆମକୁ କିଛି କାବ୍ୟ ଶ୍ରବଣ କରାନ୍ତୁ। ଏ ଗଙ୍ଗା ନଦୀ ଏଠି ରହିଛନ୍ତି, ଗଙ୍ଗା ନଦୀର କିଛି ମହାତ୍ମା ବର୍ଣ୍ଣନା କରନ୍ତୁ। ମହତ୍ୱ ଗଙ୍ଗାୟା, ଗଙ୍ଗାଙ୍କର ମହତ୍ଵ ବିଷୟରେ କିଛି ବର୍ଣ୍ଣନା କରନ୍ତୁ। ବହୁତ ସ୍ଥାନରେ ଗଙ୍ଗାଙ୍କର ମହତ୍ଵ ବର୍ଣ୍ଣନା କରାଯାଇଛି, ଭଗବତ ଗୀତାରେ ଭଗବାନ କହୁଛନ୍ତି ସ୍ରୋତସାମପି ଜାହ୍ନବୀ ଜାହ୍ନବୀ ସ୍ରୋତସା ସ୍ରୋତ ନଦୀ ନଦୀମାନ ଭିତରେ ସେ ହେଉଛନ୍ତି ଜାହ୍ନବୀ, ଭଗବାନଙ୍କ ଗୋଟେ ବିଭୂତି ବା ଏହି ଗଙ୍ଗାଦେବୀ। ଏବଂ ଭାଗବତର ଅଧୀନ ମଧ୍ୟ ଗଙ୍ଗାଦେବୀଙ୍କର ମହାନତା ବର୍ଣ୍ଣନା କରାଯାଇଛି। ଦ୍ୱାଦଶ ଖଣ୍ଡ ତୃତୀୟ ଅଧ୍ୟାୟରେ ସୁତରୁ କହିଛନ୍ତି ନିମ୍ନ ଗାଁନାମ ଯଥା ଗଙ୍ଗା, ନିମ୍ନ ଗାଁ ବା ନଦୀମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଗଙ୍ଗା। ଦେବାନାମ ଅଚ୍ୟୁତ ଯଥା, ଦେବତାମାନଙ୍କ ଭିତରେ ଅଚ୍ୟୁତ ହେଉଛନ୍ତି ଶ୍ରେଷ୍ଠ। ବୈଷ୍ଣବାନାମ ଯଥା ଶମ୍ଭୁ, ବୈଷ୍ଣବମାନଙ୍କ ଭିତରେ ଶମ୍ଭୁ ଶିବଜୀ ହେଉଛନ୍ତି ଶ୍ରେଷ୍ଠ। ଏବଂ ପୁରାଣାନାମ ଇଦମ୍ ତଥା, ପୁରାଣମାନଙ୍କ ଭିତରେ ଏ ସୁତ ଗୋସ୍ୱାମୀ ସବୁ ପୁରାଣ ଜାଣନ୍ତି, କିନ୍ତୁ ସବୁ ପୁରାଣମାନଙ୍କ ଭିତରେ ଶ୍ରେଷ୍ଠ ପୁରାଣ ହେଉଛନ୍ତି ଏଇ ଭାଗବତମ ଇଦମ୍ ତଥା ବି କୁହାଗଲା। ଏ ଭାଗବତମ ଶ୍ରେଷ୍ଠ ପୁରାଣ, ଏ ଭାଗବତମ ମହାତ୍ମା। ତେଣୁ ନିମାଇ ପଣ୍ଡିତ କହିଲେ ଆପଣ ଏଇ ଗଙ୍ଗାଙ୍କର ମହାତ୍ମା କିଛି ବର୍ଣ୍ଣନା କରନ୍ତୁ। ତେଣୁ ବର୍ତ୍ତମାନ ଆଙ୍କର ଗର୍ବ ଆହୁରି ବଢ଼ିଗଲା, କହିଲା ଚିନ୍ତା କରୁଛନ୍ତି 100 ଘଣ୍ଟାକ ଭିତରେ 100 ଶ୍ଳୋକ ରଚନା କରି ଝଞ୍ଝାବାଦ ବୋଲି କହିଦେଇଗଲେ, ଘଣ୍ଟାକ ଭିତରେ ଝଞ୍ଝାବାଦ ବୋଲି କହିଦେଇଗଲେ, ନିଜେ ରଚନା କରି ଆସୁ କବି ନିଜେ ରଚନା କରି କହିଦେଇଗଲେ, କୌଣସି ଆମେ ଯେଉଁ କହୁଛୁ ଶାସ୍ତ୍ରରୁ ମନେ ରଖିଦେଇକି କହିଦେଉଛୁ, କିନ୍ତୁ ସିଏ କୌଣସି ଶାସ୍ତ୍ର ଉଦ୍ଧାର କରିନାହାନ୍ତି। ତେଣୁ ସବୁ ମନକୁ ରଚନା କରିଦେଇଗଲେ 100 ଶ୍ଳୋକ। ତେଣୁ ସିଏ ଭାବୁଛନ୍ତି ଏହାକୁ ବୋକା ବନେଇଦେବି, କ'ଣ ଜାଣିବ, ଏଠି ବ୍ୟାକରଣ ପାଠ ପଡ଼ୁଛି, ଏସବୁ ଅଳଙ୍କାରିକ ସବୁ ଶବ୍ଦ ସବୁ ରହିଛି, କଥା ସବୁ ରହିଛି, ଅଳଙ୍କାରିକ ରଚନା କରିଛନ୍ତି କାବ୍ୟ, ଅଳଙ୍କାରିକ ସବୁ ରହିଛି, ବହୁତ ଉନ୍ନତ କାବ୍ୟ। ନଜତ ପ୍ରତିଷ୍ଠିତ ଘରେ ଦେଶ ଜଗତ ପବିତ୍ର ପ୍ରଗୁଣିତ କରିଛି, ପ୍ରଥମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ନାରଦ ମୁନି କଥା କହିଲେ। ଯେଉଁ କାବ୍ୟ ଯେତେ ଅଳଙ୍କାରିକ ହେଲେ ମଧ୍ୟ ଯଦି ଭଗବାନଙ୍କର ଗୁଣଗାନ କରାଯାଉ ନାହିଁ, ନଜତ ବଚସ୍ ଚିତ୍ରପଦମ, ଚିତ୍ରପଦମ ବହୁତ ଆଳଙ୍କାରିକ କଥା ସବୁ ରହିଛି, ସୁନ୍ଦର କଥା ସବୁ ରହିଛି, କିନ୍ତୁ ହରିଙ୍କର ଦୋଷ ନାହିଁ। ନଜତ ବଚସ୍ ଚିତ୍ରପଦମ ହରି ଦୋଷ ଜଗତ ପବିତ୍ର ପ୍ରଗୁଣିତ କରିଛି, ସେଇ ଭଗବାନଙ୍କର ହରିଙ୍କର ଦୋଷ ଯଦି କୁହାଯାଇଛି ତାହେଲେ ସେ ଜଗତକୁ ପବିତ୍ର କରିଦେବ, କିନ୍ତୁ ଯେଉଁଠି ଭଗବାନଙ୍କର ଦୋଷ ଗାନ କରାଯାଉ ନାହିଁ, ଯେତେ ଉନ୍ନତ କାବ୍ୟ ହେଲେ ମଧ୍ୟ, ଯେତେ ଆଳଙ୍କାରିକ କାବ୍ୟ ହେଲେ ମଧ୍ୟ, ତତ୍ ବାୟସ ତୀର୍ଥମ ହେଉଛନ୍ତି ମାନସା, ଯେଉଁମାନେ ବିଦ୍ୱାନ ବ୍ୟକ୍ତି ତାକୁ ବାୟସ ତୀର୍ଥ ବୋଲି ଗ୍ରହଣ କରନ୍ତି, କାକଙ୍କର ତୀର୍ଥ, କୁଆମାନଙ୍କର, କାଉମାନଙ୍କର ତୀର୍ଥ। କାଉମାନେ ଯେଉଁଭଳି ଭାବରେ ଅପବିତ୍ର ସ୍ଥାନରେ ବସନ୍ତି ସେହିଭଳି ଭାବରେ କାକ ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନେ ଏଠାରେ ଆନନ୍ଦିତ ହୁଅନ୍ତି, କିନ୍ତୁ ନଯତ୍ର ହଂସା ନିରନ୍ତି ଶିକ୍ଷା, ହଂସ ସ୍ୱଭାବ ବ୍ୟକ୍ତିମାନେ ଏଥିରେ ଆନନ୍ଦିତ ହୁଅନ୍ତି ନାହିଁ। ତେଣୁ ଏଇ ମହତ୍ଵ ଗଙ୍ଗାୟାନ ଯେତେବେଳେ କହୁଛନ୍ତି ବହୁତ ବହୁତ ଆଳଙ୍କାରିକ ଭାଷା ସବୁ ବର୍ଣ୍ଣନା କରିଛନ୍ତି। ଅବଶ୍ୟ ଏଇଟା ଗଙ୍ଗାଦେବୀଙ୍କର କଥା ବର୍ଣ୍ଣନା କରାଯାଉଛି, ଗଙ୍ଗାଦେବୀ ଭକ୍ତିଦେବୀ, ଭକ୍ତିଦେବୀ ଗଙ୍ଗାଙ୍କର କୃପା ମଧ୍ୟରେ ଜଣେ ଭକ୍ତିପ୍ରାପ୍ତ ହେବେ, ଭାଗବତ ବର୍ଣ୍ଣନା କରାଯାଇଛି ଯେ ତୃତୀୟ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ, ଯେ ଆମର ଶଙ୍କରାଚାର୍ଯ୍ୟ ମଧ୍ୟ ସେ କଥା କହୁଛନ୍ତି ଯେ ଭଗବତ ଗୀତା କିଞ୍ଚିତ ଧୀତା ଗଙ୍ଗା ଜଳ ଲବ କଣିକା ପିତା ସକୃଦ ପିଜେନ ମୁରାରି ସମର୍ଚ୍ଚା ପ୍ରିୟତୀର୍ଥସ୍ୟ ମିଳନ ଚର୍ଚ୍ଚା ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ଗୋବିନ୍ଦମ ଭଜ ମୂଢ଼ମତେ ମହମୁଦରେ ଶଙ୍କରାଚାର୍ଯ୍ୟ କହୁଛନ୍ତି। ଭଗବତ ଗୀତା ଯଦି ଆମେ କିଞ୍ଚିତ ଅଧିକା ଗୋଟିଏ ଶ୍ଳୋକ ପାଠ କରିବେ ବା ଅଧା ଶ୍ଳୋକ ମଧ୍ୟ ପାଠ କରନ୍ତୁ। ଭାଗବତର ଅନ୍ତିମରେ ମଧ୍ୟ ସେମିତି କୁହାଯାଇଛି, ଯେଉଁମାନେ ଭାଗବତର ଗୋଟିଏ ଶ୍ଳୋକ ପାଠ ପଢ଼ିବେ ବା ସ୍ମରଣ କରିବେ ବା ଚିନ୍ତନ କରିବେ ବା ଅଧା ଶ୍ଳୋକ ବା ଅଧାର ଅଧା ମଧ୍ୟ ଶ୍ଳୋକ ଚିନ୍ତନ କରିବେ, ସେମାନେ ଭଗବାନ ପାଦରେ ଭକ୍ତି ଲାଭ କରିବେ। ତେଣୁ ଶଙ୍କରାଚାର୍ଯ୍ୟ କହୁଛନ୍ତି, ଭଗବତ ଗୀତା କିଞ୍ଚିତ ଅଧିତା ଏବଂ ଗଙ୍ଗା ଜଳଲବ କିଞ୍ଚିତ ପିତା ପିତା, ଗଙ୍ଗା ଜଳଲବ କଣିକା ପ୍ରାପ୍ତ କଣିକା, ଗଙ୍ଗା ଜଳ ଯଦି ଜଣେ ପ୍ରାପ୍ତ କରନ୍ତି ବା ପାନ କରନ୍ତି, ଏବଂ ସକୃତପି ଯେନ ମୁରାରି ସମର୍ଥା, ମୁରାରି ଭଗବାନଙ୍କର ଯିଏକି ମୂରର ହରି, ମୂର ଦୈତ୍ୟର ହରି, ଏ ବର୍ତ୍ତମାନ ଆମେ କହିବା ସକୃତପି ଯେନ ହିରଣ୍ୟାକ୍ଷର ହିରଣ୍ୟାକ୍ଷର ହରି ବର୍ତ୍ତମାନ ସେ ଭଗବାନ ହିରଣ୍ୟାକ୍ଷର ଜୟ ଶ୍ରୀରାମ ମୁରାରି ସମର୍ଥା, ହିରଣ୍ୟାକ୍ଷରି ପିଲାମାନେ ସମର୍ଥ କରନ୍ତି ଅର୍ଚ୍ଚନା କରନ୍ତି ଶିକଦେବଙ୍କର, ତାହେଲେ ସକୃତ ବି ଯେନ ମୁରାରି ସମର୍ଥା ଯେହେତୁ ଚଷ୍ୟ ଜମିନ ନ ଚର୍ଚ୍ଚା, ଜମ ଆଉ ତାଙ୍କର ଚର୍ଚ୍ଚା କରିବେ ନାହିଁ, ଜମଙ୍କର ଚର୍ଚ୍ଚାର ବିଷୟ ବହୁତ ରହିଛନ୍ତି, ପାପୀ ବ୍ୟକ୍ତିମାନଙ୍କର ଚର୍ଚ୍ଚା ପାପୀ ପୁଣ୍ୟ ସମସ୍ତଙ୍କୁ ଚର୍ଚ୍ଚା କରୁଛନ୍ତି ଯମରାଜ, ସେଇଥିପାଇଁ ଯମରାଜ ଚାହୁଁଥିଲେ ଏ ପାପ ପୁଣ୍ୟ ଚର୍ଚ୍ଚାରୁ ଟିକେ ମୁକ୍ତ ହେଇ ଭଗବତ ଚର୍ଚ୍ଚାଟି କରିବା। ତେଣୁ ଯମରାଜଙ୍କର ଇଚ୍ଛାକୁ ଭଗବାନ ପୂରଣ କଲେ। ତେଣୁ ଗୋଟେ ଦିନ ମାଣ୍ଡବ୍ୟ ମୁନିଙ୍କର କଥା ଆସେ, ମାଣ୍ଡବ୍ୟ ମୁନି ସେ ରାଜ୍ୟରେ ରାଜାଙ୍କର ଯେତେବେଳେ ଧନ ଚାଲିଗଲା ଚୋରି ହେଇଗଲା, ତାଙ୍କର ସୈନ୍ୟମାନେ ଆସି ପହଞ୍ଚିକି ଦେଖିଲେ ଏଇ ମାଣ୍ଡବ୍ୟ ମୁନି ଋଷିଙ୍କର ଆଶ୍ରମରେ ସେମାନେ ସବୁ ଚୋରମାନେ ଆସି ଲୁଚିଗଲେ। ତେଣୁ ସୈନ୍ୟମାନେ ନେଇକି ମାଣ୍ଡବ୍ୟ ଭାବିଲେ ସିଏ ମାଣ୍ଡବ୍ୟ ମୁନି ହେଉଛି ପ୍ରକୃତିର ଚୋର ପ୍ରସଦା, ତେଣୁ ତାଙ୍କୁ ନେଇକି ଶୁଳିରେ ବସେଇଦେଲେ। ତେଣୁ ତା ପରଦିନ ରାଜା ଯେତେବେଳେ ଖବର ପାଇଲେ ଏଇ ଜଣେ ମୁନିଙ୍କୁ ଭୁଲରେ ଦଣ୍ଡ ଦିଆଗଲା, ତେଣୁ ସେ ତାଙ୍କ ପାଖରେ ଯାଇ କ୍ଷମା ପ୍ରାର୍ଥନା କରି ତାଙ୍କୁ ସେଠି ମୁକ୍ତ କଲେ। ତେଣୁ ମାଣ୍ଡବ ମୁନି ଯମରାଜରେ ପଚାରିଲେ, ମୋର କ'ଣ ଦୋଷ ଥିଲା ମୋତେ ଏଭଳି ଶୁଳ ଦିଆଗଲା, କ'ଣ ପାଇଁ? ତାଙ୍କର ଗୁହଦ୍ୱାରରେ ସେ ଶୁଳକୁ ବସେଇ ଦିଆଯାଇଥିଲା, ଶୁଳରେ ସେଇ ତାଙ୍କ ଗୁହଦ୍ୱାରରେ ବସେଇ ଦିଆଯାଇଥିଲା। ତେଣୁ ଯମରାଜ ଚର୍ଚ୍ଚା କରିଥିଲେ, ପାପ ପୁଣ୍ୟର ଚର୍ଚ୍ଚା କରୁଛନ୍ତି। ସେ କହିଲେ, ତମେ ଛୋଟ ପିଲାଦିନେ ଗୋଟେ କଙ୍କିର ପଛପଟେ ତାର ମଳଦ୍ୱାର ପଟେ ଗୋଟେ କଣ୍ଟାକୁ ବିଦ୍ଧ କରିଥିଲ, ସେଥିପାଇଁ ତୁମର ସେଇ ପ୍ରାପ୍ତ ହେଲା, ତୁମକୁ ସେଇ ଦଣ୍ଡ ଦିଆଗଲା। ନା ଛୋଟ ପିଲାବେଳେ ମୁଁ ଦଣ୍ଡ କରିଥିଲି, ଦୋଷ କରିଥିଲି, ସେଥିପାଇଁ ଏତେ ବିରାଟ ଦଣ୍ଡ, ଏକ ତାଙ୍କୁ ଅଭିଶାପ ଦେଇଦେଲେ, ତୁମେ ଶୂଦ୍ର ହେଇଯାଅ। ତେଣୁ ଇଏ ଯମରାଜ ଯେଉଁ ଚର୍ଚ୍ଚା କରୁଛନ୍ତି ପାପ ପୁଣ୍ୟର ଚର୍ଚ୍ଚା, ସେଥିରୁ ସେ ମୁକ୍ତ ହେଇ ଭଗବତ ଚର୍ଚ୍ଚା କରିବା ପାଇଁ ଚାହୁଁଥିଲେ। ତେଣୁ ଭଗବାନଙ୍କ ଇଚ୍ଛାରେ ସେ ଯେଉଁ ହେଲା, ତେଣୁ ସେ ଶୂଦ୍ର ହେଇକି ଆସିଲେ, ବିଦ୍ରୋହ ହେଇକି ଆସିଲେ, ବର୍ତ୍ତମାନ ମୈତ୍ରଙ୍କ ସହିତ ଭାଗବତ ଚର୍ଚ୍ଚା କରୁଛନ୍ତି, ବର୍ତ୍ତମାନ ଶ୍ରବଣ କରୁଛେ। ତେଣୁ ଯମରାଜ ସେ ଯେତେବେଳେ ଆସିଲେ, ସେ ସମୟରେ ଅର୍ଜମା ଥିଲେ ଯମରାଜ, ଶହେ ବର୍ଷ କାଳ ଏଠି ଲୀଳା କରିଥିଲେ ବିଦ୍ରୋହ ମହାରାଜ ମହାଶୟ। ତେଣୁ ସେଇ ଶହେ ବର୍ଷ ଅର୍ଜମା ରହିଥିଲେ, ସେ ଚର୍ଚ୍ଚା କଲେ ପାପ ପୁଣ୍ୟ ଚର୍ଚ୍ଚା। ତେଣୁ ଯେଉଁମାନେ ଏହିଭଳି ଭାବରେ ଭଗବତ ଗୀତା କିଞ୍ଚିତ ଅଧ୍ୟୟନ କରନ୍ତି ବା ଗଙ୍ଗା ଜଳ କିଞ୍ଚିତ କିଛି ଅଳ୍ପ କିଛି ଗଙ୍ଗା ଜଳ ପାନ କରନ୍ତି ବା ଶକ୍ରୁ ଥରି ମାତ୍ର ମୁରାରିଙ୍କର ସମର୍ଥନ ଅର୍ଚ୍ଚନା କରିଛନ୍ତି, ଆଉ ଯେଉଁମାନେ ସବୁଦିନ ଅର୍ଚ୍ଚନା କରୁଛନ୍ତି ତାଙ୍କ ତାକୁ କ'ଣ କହିବା? ଶକ୍ରୁ ଦବି ଯେନ ମୁରାରି ସମର୍ଥା କ୍ରିଏତେ ତତ୍ସନ ଜମେନ ଚର୍ଚ୍ଚା, ଜମ ତାଙ୍କ ଚର୍ଚ୍ଚା କରିପାରନ୍ତି ନାହିଁ, ତାଙ୍କର ଚର୍ଚ୍ଚାରୁ ବାହାର ହେଇଯାଆନ୍ତି, ସେ ଭଗବାନଙ୍କ ଚର୍ଚ୍ଚାର ବିଶେଷ ହେଇଯାଆନ୍ତି। ତେଣୁ ଏଠି ମଧ୍ୟ ଭାଗବତ ତୃତୀୟ ପଞ୍ଚମ ସ୍କନ୍ଧ ତୃତୀୟ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ମଧ୍ୟ ସେଭଳି ଶ୍ଳୋକ ଗୋଟେ ଅଛନ୍ତି ଯେ ମାର୍ଗନ୍ତି ଯତେ ମୁଖ ପଦ୍ମ ନିଡ଼େଇ ଛନ୍ଦ ସୁପର୍ଣ୍ଣେଇ ଋଷୟୋ ବିବେକ୍ତେ ଯଶ୍ୟାଘର୍ଷୋ ଶରୀପରାୟ ପଦଂ ପଦଂ ତୀର୍ଥ ପଦ ପ୍ରପନ୍ନା ମାର୍ଗନ୍ତି ଯତେ ମୁଖ ପଦ୍ମ ନିଡ଼େଇ। ଏଇଟା ଆଳଙ୍କାରିକ ଭାଷାରେ ବର୍ଣ୍ଣନା କରାଯାଇଛି, ଭଗବାନ ମୁଖପଦ୍ମ ହେଉଛି ନିଡ଼ ଭଳି, ଯେଉଁ ପକ୍ଷୀ ଯେମିତି ନିଡ଼କୁ ଯାଏ ଦିନବେଳା ତାର ଖାଦ୍ୟର ଅନ୍ୱେଷଣ କରି ଯାଏ ଏବଂ ସନ୍ଧ୍ୟା ହେଇଗଲେ ଫେରି ଆସେ, ନିଡ଼କୁ ଫେରି ଆସେ, ସେହିଭଳି ଭାବରେ ଯେଉଁମାନେ ଭଗବାନ ଭକ୍ତ ତାଙ୍କର ଭକ୍ତ ଭକ୍ତ ରୂପକ ପକ୍ଷୀ ତାଙ୍କର ନିଡ଼ ହେଉଛନ୍ତି ଭଗବାନଙ୍କ ପଦ୍ମମୁଖ, ମାର୍ଗନ୍ତି ସେ ଅନ୍ୱେଷଣ କରନ୍ତି ସେହି ପଦ୍ମମୁଖକୁ, ମୁଖପଦ୍ମ ନିଡ଼େଇ ତାଙ୍କ ପାଇଁ ସେ ହେଉଛି କ'ଣ ନିଡ଼। ତେଣୁ ମାର୍ଗତି ଯେତେ ମୁଖପଦ୍ମ ନିଡ଼େଇ ଛନ୍ଦ ସୁପର୍ଣ୍ଣେଇ ବିଷୟ ବିବେକ୍ତେ, ଯେଉଁମାନେ ମୁନି ଋଷିମାନେ ଋଷିମାନେ ଏଇ ଛନ୍ଦ ସୁପ ନେଇ ତାଙ୍କର ଯେଉଁ ଡେଣା ବା ପକ୍ଷ କ'ଣ ସେଇଟା ନା ଛନ୍ଦ, ଏ ବେଦର ଛନ୍ଦ ସବୁ ରହିଛି। ମୁଖ୍ୟ ଛନ୍ଦ ହେଉଛି ଗାୟତ୍ରୀ ଛନ୍ଦ, ଭାଗବତରେ ଅନେକ ଛନ୍ଦ ରହିଛନ୍ତି, ସାତଟି ଛନ୍ଦ ରହିଛନ୍ତି। ତେଣୁ ତା ଦେହରେ ମୁଖ୍ୟ ଛନ୍ଦ ହେଉଛନ୍ତି ଗାୟତ୍ରୀ, ଯେଉଁ ନାରାୟଣ ନମସ୍କୃତ୍ୟ ନରଦେବ ନରୋତ୍ତମ ଦେବୀ ସରସ୍ୱତୀ ବ୍ୟାସ ତଦୋଦୟ ବୁଦ୍ଧିରେ, ଏହି ଶ୍ଳୋକର ଭାଷାରେ ସୁଦର୍ଶନ କହୁଛନ୍ତି। ମୁଖ୍ୟ ଛନ୍ଦ ହେଉଛନ୍ତି ଗାୟତ୍ରୀ ଛନ୍ଦ ଭାଗବତମରେ। ତେଣୁ ଏ ଗାୟତ୍ରୀ ଏ ବିଭିନ୍ନ ପ୍ରକାର ଛନ୍ଦ ମାଧ୍ୟମରେ ଇଏ ଋଷିମାନଙ୍କର ଯେଉଁମାନେ ବିଭିକ୍ତ ଏକାକୀ ରହୁଛନ୍ତି ବା ବିଶୁଦ୍ଧ ଋଷିମାନେ, ସେମାନେ ଏହିଭଳି ଭାବରେ ଶାସ୍ତ୍ରର ଦ୍ୱାରା ପକ୍ଷ ଦ୍ୱାରା ଅନ୍ୱେଷଣ କରନ୍ତି କେଉଁ ତାଙ୍କ ନୀଡ଼। ତାଙ୍କ ନୀଡ଼ ହେଉଛି ଭଗବାନଙ୍କ ମୁଖପଦ୍ମ, ମାର୍ଗନ୍ତି ଜାତି ମୁଖପଦ୍ମ ନୀଡ଼େଇ ଛନ୍ଦ ସୁପନେଇ ଉଷୟ ବିଭିକ୍ତି ଯଶ୍ୟାଗମର୍ଶୋତ୍ସରିତ ପରାୟା, ଯାହାଙ୍କର ଯାହାଙ୍କର ପାଦପଦ୍ମରୁ ଭରି ସରିତ ପରାୟା ଏଇ ଗଙ୍ଗା ନଦୀ ନିର୍ଗତ ହୋଇଛନ୍ତି। ଯଶ୍ୟାଗମର୍ଶୋତ୍ ଯେଉଁ ସରିତ ପରାୟା ଏଇ ଯେଉଁ ଗଙ୍ଗା ନଦୀ ସମସ୍ତ ପାପକୁ ଧୌତ କରିଦେଉଛନ୍ତି। ପଦଂ ପଦଂ ତୀର୍ଥ ପଦ ପ୍ରପନ୍ନା, ଭଗବାନଙ୍କ ଭକ୍ତମାନେ ଏଇ ଗଙ୍ଗା ନଦୀ ତଟରେ ରହି ଭଗବାନଙ୍କର ଆରାଧନା କରନ୍ତି। ଏହି ଶ୍ଳୋକର ଭାଷାରେ ମଧ୍ୟ ପ୍ରଭୁପାଦ ମହାରାଜ ସେ କଥା କହିଛନ୍ତି, ଶଙ୍କରାଚାର୍ଯ୍ୟଙ୍କ ଏହି ମୁକ୍ତିକୁ ଉଦ୍ଧାର କରିଛନ୍ତି। ସେ କହୁଛନ୍ତି ଯେ ରିଭର ଗାଙ୍ଗେଜ ଆଣ୍ଡ ଭଗବତ ଗୀତା ଆର୍ ଚିଫ୍ ସୋର୍ସେସ୍ ଅଫ୍ ଟ୍ରାନ୍ସେଣ୍ଡେଣ୍ଟାଲ ହାପିନେସ୍ ଫର୍ ମ୍ୟାନ୍କାଇଣ୍ଡ ଆଣ୍ଡ ଇଣ୍ଟେଲିଜେଣ୍ଟ ପର୍ସନ୍ସ କ୍ୟାନ୍ ଟେକ୍ ସେଲ୍ଟର ଅଫ୍ ଦେମ୍ ଟୁ ଗୋ ବ୍ୟାକ୍ ହୋମ୍ ବ୍ୟାକ୍ ଟୁ ଗଡ୍ ହେଡ୍। ଇଭେନ୍ ଶ୍ରୀପାଦ ଶଙ୍କରାଚାର୍ଯ୍ୟ ରେକମେଣ୍ଡ ଦ୍ୟାଟ୍ ଲିଟିଲ୍ ନଲେଜ୍ ଇନ୍ ଭଗବତ ଗୀତା ଆଣ୍ଡ ଦ ଡ୍ରିଙ୍କିଙ୍ଗ ଅଫ୍ ଏ ଲିଟିଲ୍ କ୍ୱାଣ୍ଟିଟି ଅଫ୍ ଗାଙ୍ଗେଜ୍ ୱାଟର୍ କ୍ୟାନ୍ ସେଭ୍ ୱାନ୍ ଫ୍ରମ୍ ଦ ପନିଶମେଣ୍ଟ ଅଫ୍ ଯମରାଜ। ଗଙ୍ଗାଦେବୀ, ଗଙ୍ଗା ନଦୀ ଏବଂ ଭଗବତ ଗୀତା ଇଏ ହେଉଛି ଜଣେ ଆନନ୍ଦ ପ୍ରାପ୍ତ ହେବା ପାଇଁ, ପରମାର୍ଥିକ ଆନନ୍ଦ ପ୍ରାପ୍ତ ହେବା ପାଇଁ ଏଇ ଦୁଇଟି ହେଉଛି ମୁଖ୍ୟ ବସ୍ତୁ ମନୁଷ୍ୟ ସମାଜ ପାଇଁ। ଆଣ୍ଡ ଏବଂ ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନେ ଏଇ ଦୁଇର ଶରଣ ନେଇ ଇଣ୍ଟେଲିଜେଣ୍ଟ ପର୍ସନ୍ କ୍ୟାନ୍ ଟେକ୍ ସେଲ୍ଟର ଅଫ୍ ଦେମ୍ ଏଇ ଦୁଇଙ୍କର ଶରଣ ନେଇକରି ସେମାନେ ଭଗବତ ଧାମକୁ ଯାଇପାରିବେ। ଗୋ ବ୍ୟାକ୍ ହୋମ୍ ବ୍ୟାକ୍ ଟୁ ଗଡ୍ ହେଡ୍। ଏମିତିକି ଶଙ୍କରାଚାର୍ଯ୍ୟ ମଧ୍ୟ ସେ କଥା କହିଛନ୍ତି, ଲିଟିଲ୍ ନଲେଜ୍ ଇନ୍ ଭଗବତ ଗୀତା ଯେଉଁ କହିଲେ ଭଗବତ ଗୀତା ସକୃତ କିଞ୍ଚିତ ଅଧିକା ଏବଂ ଡ୍ରିଙ୍କିଙ୍ଗ ଅଫ୍ ଏ ଲିଟିଲ୍ କ୍ୱାଣ୍ଟିଟି ଅଫ୍ ଗାଙ୍ଗେଜ୍ ୱାଟର୍ ଗଙ୍ଗା ଜଳ ଲବ କଣିକା ପିଇତା, ତାହେଲେ ସେମାନେ ମଧ୍ୟ ଏଇଭଳି ଭାବରେ ସେ ପ୍ରଭୁପାଦ ମହାରାଜ ତାଙ୍କ ଭାବରେ କହିଛନ୍ତି। ତେଣୁ ଯାହା ହଉ ଗଙ୍ଗାଦେବୀଙ୍କ ବିଷୟରେ ବର୍ଣ୍ଣନା କରୁଛନ୍ତି ମାନେ ସାଧାରଣ କଥା ନୁହଁ, ଇଏ ଭଗବାନଙ୍କର ବିଷୟରେ ବର୍ଣ୍ଣନା ଭକ୍ତି ଏଇଥିରେ ଆସିବ ପାଠ କଲେ। କିନ୍ତୁ ସେଥିରେ ମଧ୍ୟ ଯେତେବେଳେ କହିଦେଲେ 100 ଶ୍ଳୋକ 100 ଶ୍ଳୋକ କହିଦେଲେ ସେ ଭାବୁଛନ୍ତି ବିଦ୍ୱାନ ପଣ୍ଡିତ ସରସ୍ୱତୀ ଦେବୀଙ୍କ କୃପା ପ୍ରାପ୍ତ ହୋଇଛନ୍ତି, ତେଣୁ ଇଏ ତ ଛୋଟ ପିଲା ବାଳକ ତାଙ୍କର ତ ଭୁଲ ନାହିଁ, କେବେ ଭାବୁନଥିବେ ଯେ ତାଙ୍କର ଭୁଲ ହୋଇପାରିବ ବୋଲି, କାରଣ ସରସ୍ୱତୀ ଦେବୀ ଯାହାଙ୍କୁ କୃପା କରିଛନ୍ତି ତାଙ୍କର କେଉଁଠି ଭୁଲ ଆସିବ। ଭ୍ରମ ପ୍ରମାଦ ବିପ୍ରତିଷ୍ଠା କରଣାପାଠରେ 4 ହେଉଛି ବଦ୍ଧ ଜୀବର ଲକ୍ଷଣ। କିନ୍ତୁ ଯେଉଁମାନେ ବିଦ୍ୱାନ ବ୍ୟକ୍ତି, ଯେଉଁମାନେ ଆର୍ଯ୍ୟ ବ୍ୟକ୍ତି, ଆର୍ଯ୍ୟ ବିଜ୍ଞ ବାକ୍ୟ ନାହିଁ ଦୋଷ ହିସାବ, ଏସବୁ ଦୋଷ ରହିବ ନାହିଁ ତାଙ୍କର। ଏବଂ ଇଏ ତ ସହଜେ ଦେବୀଙ୍କର କୃପା ପ୍ରାପ୍ତ ହୋଇଛନ୍ତି, ସରସ୍ୱତୀଙ୍କୁ କୃପା ପ୍ରାପ୍ତ ହୋଇଛନ୍ତି, ତେଣୁ ତାଙ୍କର ଭୁଲ କାହିଁକି ଆସିବ ସେ ଚିନ୍ତା କରିବେ। ତେଣୁ ଏଇ ଯେଉଁ ଅଳଙ୍କାରିକ ଭାଷା ସବୁ ରଚନା କରିଛନ୍ତି ସେ ଭାବୁଥିବେ ପିଲା ବୁଝିପାରିବ ନାହିଁ, ଛୋଟ ପିଲା ଇଏ ତ ବ୍ୟାକରଣ ପାଠ ପଢ଼ୁଛି, ଇଏ ତ ଏତେ ଉନ୍ନତ ଅଳଙ୍କାରିକ ଶାସ୍ତ୍ର ଜାଣିନାହିଁ, ତେଣୁ ଏଇଭଳି ଭାବରେ ସେ ଚିନ୍ତା କରୁଛନ୍ତି। ତେଣୁ ସେହି ସମୟରେ ନିମାଇ ପଣ୍ଡିତ କହିଲେ ଯେ ଆପଣ ଏ ଯେଉଁ ସୁନ୍ଦର ଭାବରେ କାବ୍ୟ ସବୁ ରଚନା କଲେ ବହୁତ ସୁନ୍ଦର ହେଇଛି ସବୁ, ତେଣୁ ସାଙ୍ଗେ ସାଙ୍ଗେ ସେ ଗୋଟିଏ ଶ୍ଳୋକକୁ ଆବୃତ୍ତି କରିଦେଲେ, ତା ଦେହରୁ 100 ଶ୍ଳୋକରୁ ଗୋଟିଏ ଶ୍ଳୋକକୁ ଆବୃତ୍ତି କରିଦେଲେ ମହତ୍ତମ ଗଙ୍ଗାୟା, ସେ ଶ୍ଳୋକଟି ରହିଥିଲେ ଏ ଶ୍ଳୋକଟି ଯେତେବେଳେ ଆଲୋଚନା କରିଦେଲେ ଆବୃତ୍ତି କରିଦେଲେ ସେ ଶ୍ଳୋକ ଶୁଣି ପଣ୍ଡିତଙ୍କର ମୁଣ୍ଡ ଘାଗ ହେଇଗଲା। ଏ ଯେଉଁ ଶ୍ଳୋକ ଏଇଟା ଆଗରୁ କେଉଁଠି ଉଦ୍ଧାର କରିନଥିଲେ, ପ୍ରଥମଥର ପାଇଁ ଏଇଟା ରଚନା କରିଛନ୍ତି, 100 ଶ୍ଳୋକ ଝଞ୍ଜାବାଦ ବୋଲି କହିଲେ, ତାହେଲେ ଇଏ ଛୋଟ ପିଲା କେମିତି ଏସବୁ ଜାଣିଲା, ମନେ ମନେ ପକାଇଲା କେମିତି ସେଟା ଆଶ୍ଚର୍ଯ୍ୟ ହୋଇଗଲେ। ତେଣୁ ସେ କହିଲେ ଠିକ୍ ଅଛି ମୁଁ ତୁମକୁ କହିବି, ତୁମେ ପ୍ରଥମେ କୁହ କେମିତି ଏଇଟା ମନେ ରଖିଲ, ଏ ଶ୍ଳୋକ ତ କୌଣସି ଶାସ୍ତ୍ରରେ ନାହିଁ, କେମିତି ମନେ ରଖିଲ। ତେଣୁ ନିମାଇ ପଣ୍ଡିତ କହିଲେ ଯାହାଙ୍କର କୃପାରେ ଆପଣ ଏତେ ସବୁ କାବ୍ୟ ରଚନା କରିପାରିଲେ, ତେଣୁ ତାଙ୍କର କୃପାରେ ମଧ୍ୟ କିଏ ସବୁ ମନେ ରଖିପାରିବ। ଏଇଟା ସେଥିରୁ କହିଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲେ। ତେଣୁ ସେ କହିଲେ ଠିକ୍ ଅଛି ମୁଁ ଆର କଥା କହିବି, ତୁମେ ତ ଜାଣିନ ଅଳଙ୍କାର ଏତେ ଜାଣିନି ତୁମେ, ତେଣୁ ନା ମୁଁ ନ ଜାଣିଲେ ମଧ୍ୟ ମୁଁ ଶ୍ରବଣ କରିଛି, ଅଳଙ୍କାର ବିଷୟରେ ଶ୍ରବଣ କରିଛି, ଆପଣ କୃପା କରି କୁହନ୍ତୁ ନା ଏଥିରେ ସବୁ ବହୁତ ଅଳଙ୍କାରିକ ସବୁ ରହିଛି, ଏଥିରେ କୌଣସି ତ୍ରୁଟି ନାହିଁ। ଏଇଟା ଚୈତନ୍ୟ ଚରିତାମୃତ ଆଦିଲୀଳା 16:41 ଉପରେ ଏ କଥାଟି କୁହାଯାଇଛି। ତେଣୁ ସେଇଠି କୁହାଯାଇଛି, ମହାପ୍ରଭୁ କହିଲେ ଯେ ଆପଣ ଯଦି କିଛି ନ ଭାବିବେ ତାହେଲେ ମୁଁ ଏ ଶ୍ଳୋକର କିଛି ଗୁଣ ଏବଂ କିଛି ଦୋଷ ବର୍ଣ୍ଣନା କରିବି। ଦୋଷ ଅଛି ଏ ଶ୍ଳୋକରେ, ତେଣୁ ମହାପ୍ରଭୁ ସେଇଟାକୁ କହିଲେ ଏ ମହତ୍ତ୍ୱଂ ଗଙ୍ଗାୟା, ଏ ବିଷୟରେ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି, ଆମେ ଗୋଟେ ସଂକ୍ଷେପରେ କହିଲେ କହିବା। ସେଥିରେ ସେ କହୁଛନ୍ତି ଭବାନୀ ଭର୍ତ୍ତୃ, ଭବାନୀ ଭର୍ତ୍ତୃ ଯେଉଁ ଶବ୍ଦ ଦେଲେ ସେ ହେଉଛି ମହତ୍ତ୍ୱଂ ଗଙ୍ଗାୟା ସତତମ୍ ଇଦମ୍ ଆଭାତି ନିତରା ଯତ୍ ଏଷା ଶ୍ରୀ ବିଷ୍ଣୁ ଚରଣ କମଳୋତ୍ପତ୍ତି ସୁଭଗା ଦ୍ୱିତୀୟ ଶ୍ରୀ ଲକ୍ଷ୍ମୀ ଇବ ସୁରନରେ ଅର୍ଯ୍ୟ ଚରଣା ଭବାନୀ ଭର୍ତ୍ତୃ ଯା ଶିରସି ବିଭବତୀ ଅଦ୍ଭୁତ ଗୁଣା। ଏ ଅଦ୍ଭୁତ ଗୁଣ ଗଙ୍ଗାଧରଙ୍କର ଏ ଶ୍ଳୋକଟି ଥିଲା ତା ଦେହରେ ଗୋଟେ ଶ୍ଳୋକ। ତେଣୁ ମହାପ୍ରଭୁ ଆଲୋଚନା କଲେ ମହତ୍ତ୍ୱଂ ଗଙ୍ଗାୟା, ଏସବୁ ଆଲୋଚନା କରାହେଇଛି, ତା ଦେହରୁ ଏଥିରେ ଗୋଟେ ଶ୍ଳୋକ ଥିଲା ଯେଉଁ ବିଭିନ୍ନ ପ୍ରକାର ଦୋଷ ବାହାର କରିଦେଲେ ନିମାଇ ପଣ୍ଡିତ। ବିଶେଷ ଭାବରେ ଏଇ ଯେଉଁ ରହିଛି ଭବାନୀ ଭର୍ତ୍ତୃ, ଭବାନୀ ଭର୍ତ୍ତୃର ଅର୍ଥ ଶବ୍ଦ ହେଉଛି ଯେ ଭବାନୀ କହିଲେ ଶିବଜୀଙ୍କର ପତ୍ନୀକୁ, ଭବଙ୍କର ପତ୍ନୀକୁ ଭବାନୀ କୁହାଯାଏ, କିନ୍ତୁ ଭବାନୀ ଭର୍ତ୍ତୃ କହିବାର ଉଦ୍ଦେଶ୍ୟ ଜଣେ ବୁଝିବ ଯେ ଭବାନୀଙ୍କର ଆଉ ଜଣେ ଦ୍ୱିତୀୟ ସ୍ୱାମୀ ଅଛନ୍ତି, ଇଏ ଗୋଟେ ଦୋଷ, ଏଇ ଦୋଷର ନାମ ସବୁ ବର୍ଣ୍ଣନା କରାଯାଇଛି। ଏଇଭଳି ଭାବରେ ବିଭିନ୍ନ ଦୋଷ ସବୁ ବାହାର କଲେ, ଅଳଙ୍କାର ବିଷୟରେ ମୋତେ କହିଲେ, ଗୁଣ ସବୁ କହିଲେ, ତାପରେ ଦୋଷ ଯେତେବେଳେ କହିଲେ ସେତେବେଳେ ଅବାକ ହୋଇଗଲେ। ଇଏ ଈଶ୍ୱର କାଶ୍ମୀରୀ ସମସ୍ତଙ୍କୁ ଜୟ କରି କରିକି ଆସୁଥିଲେ, ଏଠି ମଧ୍ୟ ଚିନ୍ତା କରୁଛନ୍ତି ଜୟ କରିବେ, ବିଜୟ ଲାଭ କରିବେ, ତାଙ୍କୁ କିଏ ପରାଜୟ କରିପାରିବ, ଦେବୀଙ୍କର ବାଗଦେବୀଙ୍କର କୁକୁଡ଼ ଭକ୍ତ ହୋଇଛନ୍ତି। ତେଣୁ ସବୁ ପିଲାମାନେ ସବୁ ହସିବା ପାଇଁ ଆରମ୍ଭ କଲେ, ହସିବା ପାଇଁ ଆରମ୍ଭ କଲେ। ନିମାଇ ପଣ୍ଡିତ କହିଲେ ଦେଖ ତୁମେ ହସିବା ଦରକାର ନାହିଁ, ପଣ୍ଡିତ ସେ ଟିକେ ଇଏ ଥକା ହେଇଯାଇଛନ୍ତି, ପରେ ଆମେ ଆଲୋଚନା କରିବା, ଆସନ୍ତାକାଲି ଆଲୋଚନା କରିବା, ଆପଣ ଯାଆନ୍ତୁ ଆଜି ବିଶ୍ରାମ ନେବେ, ଆସନ୍ତାକାଲି ଆଲୋଚନା କରିବା, ଚର୍ଚ୍ଚା କରିବା, ଅଳଙ୍କାର ସାହିତ୍ୟ ଚର୍ଚ୍ଚା କରିବା। ତେଣୁ କେଶବ କାଶ୍ମୀର ଆସିଲେ ଗୃହକୁ, ଆସିକରି ସେ ସରସ୍ୱତୀ ଦେବୀଙ୍କର ଆରାଧନା କରୁଛନ୍ତି, ସରସ୍ୱତୀ ଦେବୀଙ୍କର ଧ୍ୟାନ କରୁଛନ୍ତି। ଏତେ ବିରାଟ ବିରାଟ ସବୁ ବିଦ୍ୱାନ ପଣ୍ଡିତ, ତାଙ୍କର ତାଙ୍କୁ ମୁଁ ହରେଇକରି ଆସିଲି, ଏ ସାମାନ୍ୟ ଗୋଟେ ବାଳକ ପାଖରେ ମୁଁ ହରିଗଲି, ବୋଧେ ମୋ ପାଖରେ ଦେବୀ ମୋତେ ମୋ ଉପରେ କ୍ରୋଧ ପ୍ରକାଶ କରିଛନ୍ତି, ସେଥିପାଇଁ ଏଇଟା ହେଲା। ଏଇଭଳି ଭାବରେ ଆରାଧନା କରୁ କରୁ ସେ ନିଦ୍ରା ଯାଇଛନ୍ତି। ସେହି ସମୟରେ ସ୍ୱପ୍ନରେ ସରସ୍ୱତୀ ଦେବୀ କହିଲେ, ତାଙ୍କୁ କହିଲେ ତୁମେ ଯାହା ପାଖରେ ହାରିଲ ସେ ହେଉଛନ୍ତି ମୋର ସ୍ୱାମୀ, ମୁଁ ଯେଉଁ ଏତେ ଶାସ୍ତ୍ର, ମୋର ଯେଉଁ ଏତେ ଜ୍ଞାନ ମୋର ହେଇଛି ସରସ୍ୱତୀ, ମୋର ଏତେ ବିଦ୍ୱାନ ବିଦ୍ୱତା ମୋର ହେଇଛି, ସେଇ ଭଗବାନଙ୍କ କୃପାରୁ ମୁଁ ଏତେ ଜ୍ଞାନ ପ୍ରାପ୍ତ ହେଇଛି, ଶାସ୍ତ୍ର ଜ୍ଞାନ ପ୍ରାପ୍ତ ହେଇଛି, ତେଣୁ ତୁମେ ଯାହା ପାଖରେ ହାରିଲ ସେ ହେଉଛନ୍ତି ମୋର ସ୍ୱାମୀ, ତୁମେ ଯାଇ ତାଙ୍କ ପାଖରେ ଶରଣ ନିଅ, ତାହେଲେ ତୁମ ଜୀବନର ସିଦ୍ଧି ପ୍ରାପ୍ତ ହୋଇଯିବ। ତେଣୁ ତା ପରଦିନ ସକାଳେ ନିମାଇ ପଣ୍ଡିତ ଗୃହରେ ଯାଇ ପହଞ୍ଚି ସେ କ୍ଷମା ପ୍ରାର୍ଥନା କରିଛନ୍ତି। ତେଣୁ ଏଥିରେ କୁହାଯାଏ, ମହାପ୍ରଭୁ କହିଲେ ସେ କଥା, ସେଇ ତ ବିଦ୍ୟାର ଫଳ ଜାଣିବ ନିଶ୍ଚୟ, ବିଦ୍ୟା ବା ଏ ଯେଉଁ ଐଶ୍ୱର୍ଯ୍ୟ ସବୁ ଆମର ଅଛି, ଆର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଭଗବାନଙ୍କ ସେବାରେ ଲଗାଇବା। ତେଣୁ ସେ ଚୈତନ୍ୟ ଭାଗବତ କୁହାଯାଇଛି, ସେଇ ତ ବିଦ୍ୟାର ଫଳ ଜାଣିବା ନିଶ୍ଚୟ, କୃଷ୍ଣ ପାଦପଦ୍ମେ ଯଦି ରତି ଭକ୍ତି ହଏ। ଏଇଟା ଚୈତନ୍ୟ ଭାଗବତ ପ୍ରଥମ ଆଦିଲା 1378 ବର୍ଣ୍ଣନା କରାଯାଇଛି। ସେ ଯେ ଯେଉଁ ଏଇ ବିଦ୍ୟା ହଉ ବା ଯେତେ ଐଶ୍ୱର୍ଯ୍ୟ ସବୁ ରହିଛି, ଏ ଐଶ୍ୱର୍ଯ୍ୟ ଦ୍ୱାରା ଇଦମ୍ ହି ପୁଂସ ତପସ୍ୱା ସୁଖ ସେବା ସୃଷ୍ଟସ୍ୟ ସୁକ୍ତସ୍ୟ ଦ୍ୱାରା ବୁଦ୍ଧିଦତ୍ତ ହେଉ ଅଭିଚିତର୍ଥ କବି ବି ନିରୂପିତ ଯେ ଉତ୍ତମ ସୁଖ ଗୁଣାନ ବର୍ଣ୍ଣନ। ଆମର ଯେଉଁ ସବୁ ଐଶ୍ୱର୍ଯ୍ୟ ଅଛି, ଯେଉଁ ସବୁ ଶକ୍ତି ରହିଛି, ଯେଉଁ ସବୁ ଗୁଣ ରହିଛି, ଏ ଗୁଣରେ ଆମେ ଗର୍ବିତ ହେବା କଥା ନୁହଁ। ଏହି ଗୁଣ ଦ୍ୱାରା ଭଗବାନଙ୍କ ସେବାରେ ନିଯୁକ୍ତ କରିବା, ଏହି ସବୁ ଗୁଣକୁ ଆମର ଇଦମ୍ ହି ପୁଂସ ତପସ୍ୱା। କିଏ ବହୁତ ବଡ଼ ତପସ୍ୟା କରୁଛନ୍ତି, ହିରଣ୍ୟକବି ହିରଣ୍ୟକଶିପୁ ବହୁତ ତପସ୍ୟା କରିଥିଲେ, ଉଗ୍ର ତପସ୍ୟା କରିଥିଲେ। ବ୍ରହ୍ମା କହିଲେ ତୁମ ଭଳି କିଏ ତପସ୍ୟା ଅତୀତରେ କରିନଥିବ କି ଭବିଷ୍ୟତରେ କେହି କରିପାରିବେ ନାହିଁ, ଏତେ ତପସ୍ୟା କରିଥିଲେ। କିନ୍ତୁ ଏ ତପସ୍ୟାରେ ଯେଉଁ ବଳ ପ୍ରାପ୍ତ ହେଲେ, ସେ ବଳ ଦ୍ୱାରା ଭଗବାନ ଉତ୍ତମ ସୁଖ ଗୁଣାନ ବର୍ଣ୍ଣନ, ଭଗବାନଙ୍କର ଗୁଣଗାନ କରି ନାହିଁ, ସେ ବଳ ଦ୍ୱାରା ନିଜର ଗୁଣଗାନ କରିବା ପାଇଁ ଚେଷ୍ଟା କଲେ, ତେଣୁ ଅନ୍ତିମରେ ତାଙ୍କର ପରାଜୟ ହେଲା। ନାରଦ ମୁନି ଏକଥା କହୁଛନ୍ତି ଭାଗବତ ପ୍ରଥମ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ବ୍ୟାସଦେବ କହୁଛନ୍ତି, ଇଦମ୍ ହି ପୁଂସ ତପସ୍ୱ। ଆମେ ସେ ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସେ ମହାରାଜ ଶ୍ରୀଗୁରୁ ବେଶୀ ଉଦ୍ଧାର କରନ୍ତି। ଏ ବିଦ୍ୱାନ ବ୍ୟକ୍ତିମାନଙ୍କ ପାଇଁ ଏ ଗୋଟିଏ ତାଙ୍କର ତାଙ୍କର ବିଦ୍ୟାକୁ ଏହିଭଳି ଭାବରେ ବିନିଯୋଗ କରିବା ପାଇଁ ଭାଗବତ କୁହାଯାଇଛି। ଇଦମ୍ ହି ପୁଂସ ତପସ୍ୱ ଶ୍ରୁତ ସେବା, ଯିଏ ଯେତେ ଶ୍ରୁତ ଅଧ୍ୟୟନ କରିଛି, ଶାସ୍ତ୍ର ଅଧ୍ୟୟନ କରିଛନ୍ତି, ସୃଷ୍ଟସ୍ୟ ବୁଦ୍ଧି ତତୈବ, ଏହି ବିଭିନ୍ନ ପ୍ରକାର ଶ୍ଳୋକ ସବୁ ରହିଛି, ବା ବହୁତ ବୁଦ୍ଧିମାନ ବ୍ୟକ୍ତି ରହିଛନ୍ତି, ବା କିଏ ବହୁତ ଦାନ କରୁଛି ଦାନୀ ବ୍ୟକ୍ତି, ଇଦମ୍ ହି ପୁଂସ ତପସ୍ୱ ସୃଷ୍ଟ ସେବା ସୃଷ୍ଟସ୍ୟ ବୁଦ୍ଧି ତତ୍ୱ ଅଭିଚିତ କବି ବି ନିରୂପିତ, ଏଥିରେ କୌଣସି କୌଣସି ଦ୍ୱିଧା ନାହିଁ। ସବୁ ବିଦ୍ୱାନ ବ୍ୟକ୍ତିମାନେ ଏଇଟାକୁ ନିରୂପଣ କରିଯାଇଛନ୍ତି। ଏ ଯେତେ ସବୁ ଆମର ଗୁଣ ସବୁ ରହିଛି, ବଳ ରହିଛି ବା ଐଶ୍ୱର୍ଯ୍ୟ ରହିଛି, ଐଶ୍ୱର୍ଯ୍ୟ ବୀର୍ଯ୍ୟ ରହିଛି, ଜ୍ଞାନ ରହିଛି, ବୈରାଗ୍ୟ ରହିଛି, ସବୁକିଛି ଯତ୍ ଉତ୍ତମ ଶ୍ଳୋକ ଗୁଣାନ ବର୍ଣ୍ଣନ, ଭଗବାନଙ୍କର ଗୁଣଗାନ କରିବା ଉତ୍ତମ ଶ୍ଳୋକ। ସେ ଉତ୍ତମ ଦେଶ ଶ୍ଳୋକ ଉତ୍ତମ ଉଦ୍ଗତ ତପସ୍ୟ ତମ ତମ ଗୁଣରୁ ଉର୍ଦ୍ଧ୍ୱରେ ସେ ଭଗବାନ ଶ୍ଳୋକ କରି ଦେଶ ଭଗବାନଙ୍କ ଦେଶ ଏଇ ତ୍ରିଜଗତରୁ ଉର୍ଦ୍ଧ୍ୱରେ ସେଇ ଭଗବାନଙ୍କର ଦେଶ ଗାନ ଗୁଣଗାନ କରିବା ପାଇଁ ଭଗବାନ କିଛି କିଛି ଐଶ୍ୱର୍ଯ୍ୟ ଆମକୁ ଦେଇଛି ନା ଭଗବାନଙ୍କର ଅଂଶ ନମୀ ମାଂସ ଜୀବଲୋକେ ଜୀବଭୂତ ସନାତନ, ଆମେ ଭଗବାନଙ୍କର ଅଂଶ ହିସାବରେ ଭଗବାନଙ୍କର ଗୁଣ କିଛି ପ୍ରାପ୍ତ ହେବା। ଜଣେ ଯଦି ସେଇ ଗୁଣକୁ ଭଗବାନଙ୍କର ସେବାରେ ଲଗେଇବେ, ସେ ତାର 50 ଗୁଣ ପର୍ଯ୍ୟନ୍ତ ପ୍ରାପ୍ତ ହୋଇଛନ୍ତି, ଯେଉଁଭଳି ଭାବରେ ବ୍ରହ୍ମା ପ୍ରାପ୍ତ ହୋଇଛନ୍ତି। ଭଗବାନଙ୍କର ଅନନ୍ତ ଗୁଣକୁ 64 ଭାବରେ ବର୍ଣ୍ଣନା କରାଯାଇଛି, 64 ଗୁଣ ରହିଛି, ତାହାଦେହରୁ 50 ଗୁଣ ପର୍ଯ୍ୟନ୍ତ ପାଇଯିବେ ଏ ଜୀବ ଯଦି ଭଗବାନଙ୍କର ସେବାରେ ସେମାନେ ନିଯୁକ୍ତ ହେବେ, ଯେଉଁଭଳି ଭାବରେ ବ୍ରହ୍ମା ଭଗବାନ ସେବାରେ ନିଯୁକ୍ତ ହୋଇ 50 ଗୁଣ ସେ ପ୍ରାପ୍ତ ହୋଇଯାଇଛନ୍ତି। ତେଣୁ ଏଇ ଯେଉଁ ସବୁ ଗୁଣ ବା ଶକ୍ତି ଆମର ସବୁ ରହିଛି, ଏଇ ଗୁଣ ଶକ୍ତି ଦ୍ୱାରା ଆମେ ଗର୍ବିତ ନ ହୋଇକରି ଯଦି ସେଇ ଗୁଣ ବା ଶକ୍ତି ଦ୍ୱାରା ଯଦି ଭଗବାନଙ୍କର ଗୁଣଗାନ କରାଯାଏ, ଭଗବାନଙ୍କ ସେବାରେ ନିଯୁକ୍ତ ହୁଏ ହୁଅନ୍ତି ସେମାନେ, ତାହେଲେ ସେଇଟା ତାଙ୍କର ପ୍ରକୃତ ବିନିଯୋଗ ହେବ, ଉପଯୁକ୍ତ ବିନିଯୋଗ ହେବ ଏବଂ ଭଗବାନଙ୍କ କୃପା ସେମାନେ ପ୍ରାପ୍ତ ହେବେ। କିଏ ବହୁତ ବଡ଼ ବିଦ୍ୱାନ ହୋଇଯାଇପାରନ୍ତି, କିଏ ବହୁତ ବଡ଼ ବଳବାନ ହୋଇପାରନ୍ତି, କିଏ ବହୁତ ଧନୀ ହୋଇପାରନ୍ତି, କିଏ ବହୁତ ଶକ୍ତିଶାଳୀ ହୋଇପାରନ୍ତି, ଯେତେ ସବୁ ଐଶ୍ୱର୍ଯ୍ୟ ରହିଛି ସେ ଐଶ୍ୱର୍ଯ୍ୟ ଆମେ ପ୍ରକୃତରେ ଭଗବାନଙ୍କ କୃପାରୁ ହିଁ ପ୍ରାପ୍ତ ହୋଇଛେ। ତେଣୁ ଏହି ଐଶ୍ୱର୍ଯ୍ୟକୁ ଏହିସବୁ ଧନ ସମ୍ପତ୍ତିକୁ ଆମେ ଭଗବାନଙ୍କ ସେବାରେ ଲଗେଇବା, ତାହେଲେ ପ୍ରକୃତରେ ଐଶ୍ୱର୍ଯ୍ୟର ପ୍ରକୃତ ଉପଯୋଗ ହେବ। ଆମେ କହୁଥିଲୁ 10:23 ଅଧ୍ୟାୟରେ ଏହି କଥା ମଧ୍ୟ କହିଛନ୍ତି, ସେ ଯେଉଁ ବ୍ରାହ୍ମଣ ଜଣକ ଯେଉଁମାନେ ଧନର ବିଭିନ୍ନ ପ୍ରକାର ରହିଛି କ'ଣ ଅନର୍ଥ ସବୁ ରହିଛି, ସେ କଥାରେ ସେ କହିଛନ୍ତି 10:23 ଅଧ୍ୟାୟରେ। ତେଣୁ ଯେତେବେଳେ ଧନ ଚାଲିଗଲା ସେତେବେଳେ ସେ ଜାଣିଲେ ପ୍ରକୃତ ଧନର ଅନର୍ଥ, ଧନୀ ଥିଲାବେଳେ ଧନକୁ ବ୍ୟବହାର କରୁନଥିଲେ, କାହାକୁ ଦେଉନଥିଲେ, ଭଗବାନଙ୍କ ସେବାରେ ବ୍ୟବହାର କରୁନଥିଲେ, ଯେତେବେଳେ ଭଗବାନଙ୍କ କୃପାରୁ ସବୁ ଧନ ଚାଲିଗଲା, ଯଶ୍ୟାମ ଅନୁବ୍ରାଣୀ ଭାଗବତ 10:88 ଅଧ୍ୟାୟରେ ମଧ୍ୟ ଭଗବାନ ସୀତା କହୁଛନ୍ତି, ଯଶ୍ୟାମ ଅନୁବ୍ରଣାମି ହରିଷେ ତ ଧନ ସନେଇ, ଯାହାକୁ ସେ କୃପା କରନ୍ତି ତାଙ୍କର ଧନକୁ ସେ ନେଇଯାଆନ୍ତି। ତେଣୁ 23 ଅଧ୍ୟାୟରେ ସେଭଳି ଭାବରେ ସେ ବ୍ରାହ୍ମଣ ଜଣଙ୍କ ଭଗବାନ କୃପା ପ୍ରାପ୍ତ ହୋଇଥିଲେ, 23 ଅଧ୍ୟାୟରେ ଏକଥା କହୁଛନ୍ତି, ବ୍ରାହ୍ମଣ ଜଣଙ୍କ କହୁଛନ୍ତି ସେ କୃପା ପ୍ରାପ୍ତ ହେଲେ, ତେଣୁ ସେ ଜାଣିପାରିଲେ ଧନର ଅନର୍ଥ,
ଏକଥା ମଧ୍ୟ ନାରଦ ମୁନି କହିଛନ୍ତି। କୁବେରଙ୍କର ଯେଉଁ ଦୁଇ ପୁତ୍ର ଯେତେବେଳେ ଧନ ଗର୍ଭରେ ଗର୍ଭିତ ହୋଇକରି ଅପ୍ସରାମାନଙ୍କ ସହିତ ମନ୍ଦାକିନୀରେ ଉଲଗ୍ନ ହୋଇକରି ସ୍ନାନ କରୁଥିଲେ, ସେହି ସମୟରେ ନାରଦ ମୁନି ଯେତେବେଳେ ଆସି ପହଞ୍ଚିଗଲେ, ସେହି ସମୟରେ ଅପ୍ସରାମାନେ ତାଙ୍କର ବସ୍ତ୍ର ପରିଧାନ କଲେ, କିନ୍ତୁ ଏ ନଳକୁବେର ଏବଂ ମଣିଗ୍ରୀଭ ସେହିଭଳି ଭାବରେ ମଦଭକ୍ତ ଅବସ୍ଥାରେ ରହିଛନ୍ତି। ସେଠି ମଧ୍ୟ ନାରଦ ମୁନି ଧନର ଅନର୍ଥ ବିଷୟରେ ବର୍ଣ୍ଣନା କରିଛନ୍ତି। ତେଣୁ ଅର୍ଥସ୍ୟ ସାଧନେ ସିଦ୍ଧେ ଉତ୍କର୍ଷେ ରକ୍ଷଣେ ବ୍ୟୟ ନାଶୋପଭୋଗ ଆୟାସ ତ୍ରାସ ଚିନ୍ତା ଭ୍ରମ ନୃଣା ସ୍ତେୟଂ ହିଂସା ଅନୃତଂ ଦମ୍ଭଂ କାମ କ୍ରୋଧ ସ୍ମୟ ମଦ ଭେଦ ବୈରଂ ଅବିଶ୍ୱାସ ସଂସ୍ପର୍ଦ୍ଧା ବ୍ୟସନାନିଚ। ଏସବୁ ଯେଉଁ ଅର୍ଥ ବା ଧନର ଏସବୁ ଅନର୍ଥ ସବୁ ରହିଛି। କେତେ ପ୍ରକାର ଅନର୍ଥ ରହିଛି? ଅର୍ଥ ସେ ସାଧନେ ସିଦ୍ଧେ 10, 23, 17, 18 ହେଇକି ଶ୍ଳୋକ ପାଉଛି। ଚୋରି ହିଂସା ମିଥ୍ୟା ଦମ୍ଭ କାମ କ୍ରୋଧ ଗର୍ଭ ମଦ ଏସବୁ ଆସିବ, ଏଇ ଅର୍ଥରେ ଏସବୁ ଅନର୍ଥ ସବୁ ରହିଛି। ତେଣୁ ଯିଏ ଯେତେ ଯେଉଁ ରହିଛି ଯେତେ ଐଶ୍ୱର୍ଯ୍ୟରେ ପ୍ରାପ୍ତ ହୋଇଛନ୍ତି, ସେ ଐଶ୍ୱର୍ଯ୍ୟ ଦ୍ୱାରା ଯଦି ଭଗବାନଙ୍କର ସେବାରେ ନିଯୁକ୍ତ କରାଯାଆନ୍ତା, ତାହେଲେ ପ୍ରକୃତରେ ସେ ଐଶ୍ୱର୍ଯ୍ୟର ପ୍ରକୃତ ଉପଯୋଗ ହୁଅନ୍ତା। କିନ୍ତୁ ଏ ଐଶ୍ୱର୍ଯ୍ୟ ଦ୍ୱାରା ଲୋକମାନେ ଗର୍ବିତ ହୋଇ ସେମାନେ ଭଗବାନ ଭୁଲି ଯାଆନ୍ତି, ଭଗବାନଙ୍କ ସହିତ କମ୍ପିଟିସନ୍ କରନ୍ତି, ଭଗବାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱୀ କରିବା ପାଇଁ ଚାହାନ୍ତି। ବର୍ତ୍ତମାନ ହିରଣ୍ୟାକ୍ଷ ସେହିଭଳି ଅବସ୍ଥା ହେବ ତାଙ୍କର, ଏ ଯେଉଁ ଏତେ ଶକ୍ତି ପାଇଥିଲେ ଗର୍ବିତ ହୋଇଗଲେ, ଏ ଶକ୍ତିର କିଭଳି ଭାବରେ ଉପଯୋଗ ହେବ ସେମାନେ ଜାଣିପାରୁନାହାନ୍ତି। ଏ ଶକ୍ତିଟା ଏ ଯେଉଁ ବଳକୁ କିଭଳି ଭାବରେ ଉପଯୁକ୍ତ ଉପଯୋଗ କରାଯିବ ଏବଂ ସେବାରେ କେମିତି ବଳଟାକୁ ଲଗାଯିବ। ନାୟମାତ୍ମା ବଳହୀନ ଲବ୍ଧ ବୋଲି କୁହାଯାଇଛି। ଭଗବାନଙ୍କୁ ଜାଣିବା ପାଇଁ ଆମର ବଳ ଦରକାର। ଏଇ ଯେଉଁ ବଳ ଜଣେ ପ୍ରାପ୍ତ ହୋଇଛି ମାନେ ସେ ବଳ ଦ୍ୱାରା ଜଣେ ଭଗବାନ ପ୍ରାପ୍ତ ହୋଇପାରିବ ମଧ୍ୟ। ନାୟମାତ୍ମା ବଳହୀନ ଲବ୍ଧ। ତେଣୁ ଏହିଭଳି ଭାବରେ ହିରଣ୍ୟାକ୍ଷ ଯେତେବେଳେ ଭ୍ରମଣ କରୁଥିଲେ ସ୍ୱର୍ଗକୁ ଯାଇଥିଲେ, ସ୍ୱର୍ଗରେ ଦେବତାମାନେ ଭୟ କରି ଲୁଚିଗଲେ, ସ୍ୱର୍ଗରେ ଯେତେବେଳେ ନ ଦେଖିପାରିଲେ ବହୁତ ସମୟ ତାଙ୍କ କ୍ରୋଧ ଆସିଲା। ତେଣୁ ସ୍ୱର୍ଗରୁ ଆସିଲେ ତଳକୁ ଡେଇଁଲେ, ସମୁଦ୍ରରେ ପଶିଲେ, ସମୁଦ୍ରରେ ଯାଇକି ବରୁଣକୁ ଆହ୍ୱାନ କରିବେ। ବର୍ତ୍ତମାନ ସମୁଦ୍ରରେ ଯେତେବେଳେ ପଶି ଯାଇଛନ୍ତି, ସମୁଦ୍ରରେ ବରୁଣଙ୍କର ଯେଉଁମାନେ ରହିଛନ୍ତି ଜଳଜୀବ ସବୁ ରହିଛନ୍ତି, 9 ଲକ୍ଷ ଜଳଜୀବ ରହିଛନ୍ତି, ସେମାନେ ହିରଣ୍ୟାକ୍ଷର ଯେଉଁ ବଳବୀର୍ଯ୍ୟ ରହିଛି ସେଥିରେ ଭୟଭୀତ ହୋଇକି ସେ ପଳେଇ ଯାଉଛନ୍ତି। ତେଣୁ ହିରଣ୍ୟାକ୍ଷ ଆହ୍ୱାନ କରିବେ, ବରୁଣଙ୍କୁ ଆହ୍ୱାନ କରିବେ ଯୁଦ୍ଧ କରିବା ପାଇଁ। ବରୁଣ ଗୋଟେ ଥର ସେ ଯେଉଁ ରହିଛି ରାଜସ୍ୱ ଯଜ୍ଞ କରିଥିଲେ, ରାଜସ୍ୱ ଯଜ୍ଞ ଯିଏ କରିବେ ସେ ତ୍ରିଲୋକର ଅଧିପତି ହୋଇଯିବେ। ତେଣୁ ବର୍ତ୍ତମାନ ସେ କହୁଛନ୍ତି ମୁଁ ନଥିଲି ବୋଲି ତୁମେ ରାଜସ୍ୱ ଯଜ୍ଞ କରିଥିଲ, ବର୍ତ୍ତମାନ ମୁଁ ଆସିଯାଇଛି, ମୁଁ ତୁମ ସହ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଚାହୁଁଛି, ମୋ ସହ ଯୁଦ୍ଧ କର। ତେଣୁ ବରୁଣଦେବ କହିବେ ମୁଁ ବୃଦ୍ଧ ହୋଇଯାଇଛି, ମୋର ଆଉ ଶକ୍ତି ନାହିଁ, କିନ୍ତୁ ତୁମର ଉପଯୁକ୍ତ ଯୋଦ୍ଧା ଆସିବେ। ସେ ଆସି ବର୍ତ୍ତମାନ ପୃଥିବୀକୁ ଉତ୍ତରଣ କରୁଛନ୍ତି ଶୁକ୍ର ରୂପରେ। ତୁମର ସେ ଯୋଦ୍ଧା ତୁମର ଉପଯୁକ୍ତ ଯୋଦ୍ଧା ନାରଦ ମୁନିଙ୍କୁ କହିଲେ ସେ କହିବେ। ତେଣୁ ସେ ନାରଦ ମୁନି ଯେତେବେଳେ ପଚାରିବେ ସେତେବେଳେ ସେ କହିବେ ତୁମର ଉପଯୁକ୍ତ ଯୋଦ୍ଧା ଜଣେ ପଶୁ ଜଣକେ ଆସିଛନ୍ତି, ସମୁଦ୍ରରେ ସେ ଉତ୍ତରଣ କରୁଛନ୍ତି, ଗର୍ଭୋଦକ ସାଗରରୁ ଉତ୍ତରଣ କରୁଛନ୍ତି ପୃଥିବୀ, ତୁମେ ଯାହା ସେଠି ଯୁଦ୍ଧ କରିବ ତୁମର ବଳର ଉପଯୁକ୍ତ ବିନିଯୋଗ ହେବ, ତେଣୁ ସେ ଯୁଦ୍ଧ ଆରମ୍ଭ ହେବ। ତେଣୁ ଆମ କଥାରେ ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି ଦାୟୀ ଗୌର ପ୍ରମାନନ୍ଦେ।